ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम् अष्टमस्कन्ध चतुर्थाध्याय श्लोक 10 श्रीशुक उवाच तत्र राजऋषिकश्चेन् नाम्ना सत्यव्रतो महान् नाम्ना सत्यव्रतो महान् नारायणपरोऽतपत् तपसा सलिलासना श्रीशुक उवाच तत्र राजऋषिकश्चेन् संतनवाद तत्र सही प्रसंग रे राजसी एक ऋषि तुल्य राजा कस्ते कौन सी नाना नामक सत्यव्रत महान एक महापुरुष नारायण पर भगवान नारायण पर एक महान भक्त अतपत तपस्या करते तप तपस्या सह से सलिलासन केवल गर्भपान करी शुक्र अनुवाद शिशुमान भक्तिवेदांत स्वामी प्रभुपाद महाराज मित्र ओडियारे इंग्रजी एवं शिशुमान गौरबंधु स्वामी महाराज मित्र ओडियारे चाक्षुष मन्वंतरे सत्यव्रत नामक एक महान भगवत भक्त राजर्षि से केवल मात्र गर्भपान पूर्वक जीवन धारण कर कठोर तपस्या करते ଯେ ସ୍ୱୟଂଭୂ ମନ୍ୱନ୍ତରରେ ବେଦ ଉଦ୍ଧାର କରିବା ପାଇଁ ଭଗବାନ ଥରେ ମତ୍ସ୍ୟ ରୂପରେ ଅବତୀର୍ଣ୍ଣ ହୋଇଥିଲେ ଏବଂ ଚାକ୍ଷୁଷ ମନ୍ୱନ୍ତରରେ ରାଜର୍ଷି ସତ୍ୟବ୍ରତଙ୍କୁ କୃପା କରିବା ପାଇଁ ଭଗବାନ ପୁଣି ମତ୍ସ୍ୟ ରୂପ ଧାରଣ କରିଥିଲେ ଭଗବାନ ଯେପରି ଦୁଇବାର ବରାହ ରୂପରେ ଅବତୀର୍ଣ୍ଣ ହୋଇଥିଲେ ସେହିପରି ସେ ଦୁଇବାର ମୀନ ରୂପରେ ମଧ୍ୟ ଅବତୀର୍ଣ୍ଣ ହୋଇଥିଲେ ଏକ ମୀନାବତାରରେ ଏକ ମୀନାବତାରରେ ଭଗବାନ ଭୟଭୀତ ଅସୁରକୁ ସଂହାର କରି ବେଦ ଉଦ୍ଧାର କରିଥିଲେ ଏବଂ ଅନ୍ୟ ମୀନାବତାରରେ ସେ ମହାରାଜ ସତ୍ୟବ୍ରତଙ୍କୁ କୃପା ପ୍ରଦର୍ଶନ କରିଥିଲେ ତେଣୁ ଏହି ବିଷୟରେ ଆଲୋଚନା ଚିକିତ୍ସା ଯେଉଁ ଆଲୋଚନା ହେଉଛି ଖାଲି ଏହି ବିଷୟରେ ସବୁ ଆଲୋଚନା ଚାଲିଛି ବର୍ତ୍ତମାନ ଦୁଇଟି ମୀନାବତାର ବିଷୟରେ ବର୍ଣ୍ଣନା କରାଯାଉଛି ତେଣୁ ପ୍ରତି ମନୁଙ୍କର ସମୟରେ ଜଣେ ଭଗବାନଙ୍କର ଅବତାର ହୁଅନ୍ତି ଏ ମନ୍ୱନ୍ତର ଲୀଳା ତା ବିସ୍ତାର ଭାବରେ ଏଇ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ତେଣୁ ଆମର ସବୁ ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରାଗଲା ଯେ ସପ୍ତମ ମନ୍ୱନ୍ତର ବିଷୟରେ ସପ୍ତମ ମନ୍ୱନ୍ତର ପର୍ଯ୍ୟନ୍ତ ବର୍ଣ୍ଣନା କରାସାରିଛି ଅଷ୍ଟମ ସ୍କନ୍ଧରଟା ହେଉଛି ଏହି ମନ୍ୱନ୍ତର ବିଷୟରେ ବର୍ଣ୍ଣନା କରାଯାଉଛି ତେଣୁ ପ୍ରଥମ ମନୁ ହେଲେ ସ୍ୱୟଂଭୂ ମନୁ ଦ୍ୱିତୀୟ ମନୁ ହେଲେ ସ୍ୱରଚିଷ ତାପରେ ଉତ୍ତମ ତାପରେ ତାମସ ତାପରେ ରୈବତ ତାପରେ ଚାକ୍ଷୁଷ ତାପରେ ହେଉଛନ୍ତି ବୈବସ୍ତୁତ ଏମିତି ସାତ ମନୁଙ୍କର ବିଷୟରେ ସବୁ ବର୍ଣ୍ଣନା କରାଗଲା ବର୍ତ୍ତମାନ ହେଉଛି ବୈବସ୍ତୁତ ମନୁଙ୍କର ସମୟ ତେଣୁ ବୈବସ୍ତୁତ ମନୁଙ୍କର ସମୟରେ ଭଗବାନ ବାମନ ଦେବର ଉପରେ ଆସିକରି ଲୀଳା କରିଥିଲେ ଯାହାକି 15 ଅଧ୍ୟାୟରୁ 23 ଅଧ୍ୟାୟ ପର୍ଯ୍ୟନ୍ତ ଏହି 9 ଅଧ୍ୟାୟରେ ବର୍ଣ୍ଣନା କରାଗଲା ତେଣୁ ଆ ପରେ ଆସୁଛି ଅଷ୍ଟମ ମନ୍ୱନ୍ତର ଯିଏକି ସାବର୍ଣ୍ଣ ମନ୍ୱନ୍ତର ତେଣୁ ସାବର୍ଣ୍ଣ ମନ୍ୱନ୍ତର ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ ନାହିଁ ବା ତାପରେ ଯେଉଁ ବିଭିନ୍ନ ମନ୍ୱନ୍ତର ସବୁ ଅଛନ୍ତି ଆଉ 7 ମନ୍ୱନ୍ତର ଆସିବେ ସେ ଲୀଳା ସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ ନାହିଁ କିନ୍ତୁ ଏଇ ମନ୍ମନ୍ତର ଅବତାର ଯେଉଁ ଅଷ୍ଟମ ସ୍କନ୍ଧର ମନ୍ମନ୍ତର ବିଷୟରେ ବର୍ଣ୍ଣନା କରାଯାଉଛି, ପୃଥ୍ୱୀ ମହାରାଜ ଆମର ପରିକ୍ରମାର ଜାଣିବାକୁ ଚାହୁଁଛନ୍ତି ଯେ ଭଗବାନ କାହିଁକି ମତ୍ସ୍ୟ ଅବତାର ଗ୍ରହଣ କରିଥିଲେ। ଭଗବାନ ସ୍ୱୟଂଭୁବମାନଙ୍କ ସାଙ୍ଗରେ ମଧ୍ୟ ମତ୍ସ୍ୟ ଅବତାର ଗ୍ରହଣ କରିଥିଲେ, କିନ୍ତୁ ଯଦିଓ ସ୍ୱୟଂଭୁବମାନଙ୍କ ସାଙ୍ଗରେ ମୁଖ୍ୟ ଅବତାର ହେଉଛନ୍ତି ଯଜ୍ଞ ଅବତାର। ପ୍ରତି ମନଙ୍କ ସମୟରେ ମଧ୍ୟ ବିଭିନ୍ନ ଅବତାର ଆସୁଛନ୍ତି, ଆଉ ସେସବୁ ମଧ୍ୟ ମନ୍ମନ୍ତର ଅବତାର ମଧ୍ୟ ଗଣାଯାଉଛି। ତେଣୁ ସ୍ୱୟଂଭୁବମାନଙ୍କରେ ମଧ୍ୟ ଭଗବାନ ମତ୍ସ୍ୟ ଉପରେ ଆସିଥିଲେ। ତେଣୁ ଏଇଠି ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନ ହେଲା ଯେ ଭଗବାନ ବାମନ ରୂପରେ ଆସିଲେ ଠିକ୍ ଅଛି, କାହିଁକିନା ଯଦିଓ ନିନ୍ଦିତ କର୍ମ କଲେ ଯିଏକି ଭିକ୍ଷା କଲେ, କିନ୍ତୁ ଜଣେ ଭକ୍ତକୁ କୃପା କରିବା ପାଇଁ ଆସିଥିଲେ, ସେ ବଳି ମହାରାଜକୁ କୃପା କରିବା ପାଇଁ ସେ ଆସିଲେ। ତେତେବେଳେ ଆମେ ବୁଝିପାରୁଛୁ ସେ ଭଗବାନ ବାମନ ରୂପ ଲୀଳା ଯଦିଓ ଅଦ୍ଭୁତ ଲୀଳା, କିନ୍ତୁ ତଥାପି ଆମେ ବୁଝିପାରୁଛୁ। କିନ୍ତୁ ଏ ମତ୍ସ୍ୟ ରୂପରେ ପୁଣି କାହିଁକି ଆସିଲେ, ପୁଣି ଗୋଟେ ନିନ୍ଦନୀୟ ଶରୀର କାହିଁକି ଗ୍ରହଣ କଲେ? ସାଧାରଣତଃ ଯେଉଁମାନେ ମତ୍ସ୍ୟଜୀବ ବା ଜଳଜା ନବଲକ୍ଷ ଆଣି କୁହାଯାଉଛି, 20 ଲକ୍ଷ ପ୍ରକାର ଜୀବ ଅଛନ୍ତି ଜଳଜୀବ, ଏମାନେ ସବୁ ତମ ଗୁଣ ଅଟନ୍ତି। ତେଣୁ ଅନ୍ତତଃ ପକ୍ଷେ ବ୍ରାହ୍ମଣ ଦେବୀ ଆସିଥିଲେ, ସେ ତ ବ୍ରାହ୍ମଣ ଗୁଣକୁ ଆଶ୍ରୟ କରି ଆସିଥିଲେ, ବ୍ରହ୍ମ ମାନେ ସତ୍ୟଗୁଣକୁ ଆଶ୍ରୟ କରି ଆସିଥିଲେ, କିନ୍ତୁ ପୁଣି ତମ ଗୁଣକୁ କାହିଁ ଆଶ୍ରୟ କରି ଆସିଲେ ଭଗବାନ? ସେଥିରେ ପୁଣି କାହାକୁ ସେ କୃପା କରିଥିଲେ? ଏହି ପ୍ରଶ୍ନ ଯେତେବେଳେ ପଚରାଗଲା ପରୀକ୍ଷିତ ମହାରାଜ ପଚାରିଲେ ସୁଖଦେବ ଗୋସ୍ୱାମୀଙ୍କୁ, ତେଣୁ ସୁଖଦେବ ଗୋସ୍ୱାମୀ ସେ ପ୍ରଶ୍ନର ଉତ୍ତର ଏହି ମତ୍ସ୍ୟ ଅବତାରକୁ ବିସ୍ତାର ଭାବରେ ବର୍ଣ୍ଣନା କରିବେ, 24 ଅଧ୍ୟାୟରେ ବର୍ଣ୍ଣନା କରିବେ। ତେଣୁ ଯେମିତି ଭଗବାନ କହିଛନ୍ତି ପ୍ରତି ଯୁଗରେ ଭଗବାନ ଯେମିତି କହିଯାଇଛି, ଯଦା ଯଦା ଏ ଧର୍ମସ୍ୟ ଗ୍ଲାନି ଭଗବତୀ ଭାରତ ଅଭ୍ୟୁଥାନ ଅଧର୍ମସ୍ୟ ତଦାତ୍ମାନ ସୁଧାମ୍ୟହଂ ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଏ ସାଧାରଣ ନିୟମ ହେଉଛି ଏଇଟା, ଭଗବାନ ନିଜେ ଭଗବତୀତାର ଚତୁର୍ଥ ଅଧ୍ୟାୟରେ ସେଟା କହୁଛନ୍ତି। କିନ୍ତୁ ସେହିଭଳି ଭାବରେ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ସୁଖଦେବ ଗୋସ୍ୱାମୀ ସେଟା କହିଛନ୍ତି ଯେ ଗୋ ବିଗ୍ରହ ସୁର ସାଧୁନା ଛନ୍ଦସା ମଧୁଚେଶ୍ୱର ରକ୍ଷା ଇଚ୍ଛନ୍ ତନ୍ଘଟ୍ଟେ ଧର୍ମସ୍ୟା ଆର୍ଥସ୍ୟ ଚୈବହି। ଗୋ ବିପ୍ର ସୁର ଦେବତାମାନଙ୍କର ସାଧୁମାନଙ୍କୁ ଏବଂ ଛନ୍ଦସା ବୋଲେ ବେଦ ଇତ୍ୟାଦିକୁ ରକ୍ଷା କରିବା ପାଇଁ ଭଗବାନ ଈଶ୍ୱର ହରି ସେ ଆସିକି ତନୁ ଧର୍ତ୍ତେ ରକ୍ଷା ଇଚ୍ଛନ୍ ତନୁ ଧର୍ତ୍ତେ, ଯେଉଁଭଳି ଆବଶ୍ୟକତା ରହୁଛି ସେହିଭଳି ଭାବରେ ସେ ତନୁ ବା ଶରୀର ଧାରଣ କରନ୍ତି। ଧର୍ମ ଅର୍ଥସ୍ୟ ଚଳିବହି, ଧର୍ମ ଅର୍ଥ ଏସବୁ ରକ୍ଷା କରିବା ପାଇଁ ଭଗବାନ ବିଭିନ୍ନ ଯୁଗରେ ବିଭିନ୍ନ ଅବତାର ଗ୍ରହଣ କରନ୍ତି। ତେଣୁ ଏଇ ଯେଉଁ ନିମ୍ନ ଅବତାରରେ ଭଗବାନ ଆସିଥିଲେ, ଦୁଇଥର ଆସିଛନ୍ତି, ଗୋଟେ ହେଉଛି ସ୍ୱାମୀ ମନ୍ମତ ସମୟରେ, ଯେଉଁ ସମୟରେ କି ସ୍ୱାମୀ ମନ ହେଉଛନ୍ତି ପ୍ରଥମ ମନ ଯିଏକି ବ୍ରହ୍ମାଙ୍କର ପୁତ୍ର। ତେଣୁ ସେଇ ତା ପୂର୍ବ ଯେଉଁ ଦିନଟି ସରିଯାଇଛି ଭଗବାନଙ୍କର ମାନେ ବ୍ରହ୍ମାଙ୍କର ପ୍ରତିଦିନରେ 14 ଜଣ ମନ ଆସୁଛନ୍ତି, ତେଣୁ ଏସବୁ ମନ ଯେଉଁ ଆସୁଛନ୍ତି ବ୍ରହ୍ମାଙ୍କର ଦିନରେ ଏଇସବୁ ଲୀଳା ହେଉଛି, ରାତିରେ କୌଣସି ଲୀଳା ହେଉନି, ରାତିରେ ବ୍ରହ୍ମା ସହନ କରୁଛନ୍ତି ଏବଂ ଏହି ସମସ୍ତ ପ୍ରାୟ ମହଲୋକ ପର୍ଯ୍ୟନ୍ତ ସବୁ ଧ୍ୱଂସ ହେଇଯାଉଛି, ପ୍ରଳୟ ହେଇଯାଉଛି, ନୈମିତ୍ତିକ ପ୍ରଳୟ, ଚାରିତ୍ର ପ୍ରଳୟ ରହିଛି ଦ୍ୱାଦଶ ସ୍କନ୍ଧର ଚତୁର୍ଥ ଅଧ୍ୟାୟରେ ସେ ବର୍ଣ୍ଣନା କରାଯିବ। ତେଣୁ ନୈମିତ୍ତିକ ପ୍ରଳୟ ପ୍ରତି ଦିନରେ ରାତିରେ ଭଗବାନଙ୍କର ବ୍ରହ୍ମାଙ୍କର ପ୍ରତି ରାତିରେ ପ୍ରଳୟ ହେଉଛି ଏବଂ ବିଭିନ୍ନ ଯୁଗର ଅବସାନରେ ମଧ୍ୟ ପ୍ରଳୟ ହେଉଛି, ବିଭିନ୍ନ ପ୍ରକାର ପ୍ରଳୟ ରହିଛି। ତେଣୁ ବ୍ରହ୍ମା ଯେତେବେଳେ ସ୍ୱୟଂ କରନ୍ତି, ଯେତେବେଳେ ତା ପୂର୍ବଦିନ ତା ପୂର୍ବଦିନରେ ସେମିତି 14 ଜଣ ମନୁ ଆସିଛନ୍ତି, ଅନ୍ତିମ ମନୁ ହେଉଛନ୍ତି ଇନ୍ଦ୍ର ସାବର୍ଣ୍ଣ, ଆମର ଏଇ ଯେଉଁ 7 ମନୁଙ୍କ ବିଷୟରେ ବର୍ଣ୍ଣନା କରାଗଲା, ଆ ପରେ ଯେଉଁ 7 ମନୁ ରହିଛନ୍ତି ତାଙ୍କ ବିଷୟରେ ନିଶ୍ଚୟ ବର୍ଣ୍ଣନା କରାଯାଏନି, କିନ୍ତୁ ସେମାନଙ୍କର ସବୁ ବିଭିନ୍ନ ଲୀଳା ସବୁ ରହିଛି। ଆ ପରେ ସାବର୍ଣ୍ଣୀ ମନ୍ମନ୍ତର ଆସିବେ, ଅଷ୍ଟମ ମନ୍ମନ୍ତର ସାବର୍ଣ୍ଣୀ ମନ୍ମନ୍ତରରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି ବଳି ମହାରାଜ ଏବେ ଇନ୍ଦ୍ର ହେବେ। ତେଣୁ କେମିତି ଇନ୍ଦ୍ର ହେବେ ତାକୁ ଯଦି ବିସ୍ତାର କରାଯିବ ସେ ପୁଣି ବିସ୍ତାର ଭାବରେ ରହିଛି, ସେଇଟା ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି, ବିଶେଷ ଭାଗବତରେ ଅନ୍ୟ ପୁରାଣମାନଙ୍କୁ ବର୍ଣ୍ଣନା କରାଯାଇଥିପାରେ, ତେଣୁ ଭାଗବତରେ ସେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇ ନାହିଁ। ତାପରେ ସାବର୍ଣ୍ଣୀ ମନ୍ମନ୍ତ ପରେ ଆସିବେ ଦକ୍ଷ ସାବର୍ଣ୍ଣୀ, ତାପରେ ବ୍ରହ୍ମ ସାବର୍ଣ୍ଣୀ, ତାପରେ ଧର୍ମ ସାବର୍ଣ୍ଣୀ, ତାପରେ ରୁଦ୍ର ସାବର୍ଣ୍ଣୀ, ତାପରେ ଦେବ ସାବର୍ଣ୍ଣୀ, ତାପରେ ଇନ୍ଦ୍ର ସାବର୍ଣ୍ଣୀ। ତେଣୁ ଇନ୍ଦ୍ର ସାବର୍ଣ୍ଣୀ ହେଉଛନ୍ତି 14ତମ ମନ। ତେଣୁ ତାଙ୍କର ଲୀଳା ଯେତେବେଳେ ସରିଯିବ, ସରିଗଲା ପରେ ସେ ବ୍ରହ୍ମାଙ୍କର ଗୋଟେ ଦିନ ସାରିଛନ୍ତି। ତେଣୁ ତାପରେ ଯେତେବେଳେ ସନ୍ଧ୍ୟା ହେଉଛି, ତାଙ୍କ ରାତ୍ରି ହେଉଛି, ସେହି ସମୟରେ ଯେତେବେଳେ ବ୍ରହ୍ମା ସହନ କରୁଛନ୍ତି, ସେହି ସମୟରେ ତାଙ୍କର ମୁଖରୁ ବେଦ ସବୁ ନିର୍ଗତ ହେଉଛି, ଯାହାକୁ କି ହୟଗ୍ରୀବ ନାମକ ଅସୁର ସେ ତାକୁ ହରଣ କରିନେଇଛି। ଆମ ପ୍ରଭୁ କହୁଥିଲେ, ଜଣେ ପ୍ରଶ୍ନ କଲେ କେମିତି ସେ ହୟଗ୍ରୀବ ଇଏ କଲେ, କେମିତି ବେଦକୁ ଚୋରେଇଲେ, ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଯୋଗ ବଳା ଯୋଗ ମାଧ୍ୟମରେ ସେସବୁ କରୁଛନ୍ତି। ଭଗବାନ ଯେମିତି ଜ୍ଞାନ ଦେଉଛନ୍ତି, ଭଗବାନ କେମିତି ଜ୍ଞାନ ଦେଉଛନ୍ତି ବ୍ରହ୍ମାଙ୍କୁ, ତେମି ବ୍ରହ୍ମ ହୃଦୟ ଆଦି କବାଏ, ବ୍ରହ୍ମାଙ୍କର ହୃଦୟରେ ସେ ଜ୍ଞାନ ଦେଉଛନ୍ତି। ଏଇ ମତ୍ସ୍ୟାବତାର ମଧ୍ୟ ସତ୍ୟବ୍ରତ ମୁନିକୁ ଭଗବାନ ଯେଉଁ ଜ୍ଞାନ ଦେବେ ମୀନାବତାରରେ, ମତ୍ସ୍ୟାବତାରରେ ତାଙ୍କ ହୃଦୟରେ ସେ ଜ୍ଞାନ ପ୍ରଦାନ କରିବେ। ଯେମନ ଯେଉଁ ମତ୍ସ୍ୟ ପୁରାଣ ଅଛି ସେଥିରେ ସବୁ ବର୍ଣ୍ଣନା କରାଯାଇଛି, ବିସ୍ତାର ଭାବରେ ସେସବୁ ଲୀଳା ସେ ବର୍ଣ୍ଣନା କରାଯାଇଛି। ମତ୍ସ୍ୟ ପୁରାଣ ଅଷ୍ଟାଦଶ ପୁରାଣ ଭିତରେ ମତ୍ସ୍ୟ ପୁରାଣ ଗୋଟେ ପୁରାଣ ଅଛି। ତେଣୁ ହୟଗ୍ରୀବ ଅସୁର ଯେତେବେଳେ ଏଇ ବେଦକୁ ଚୋରେଇକି ନେଇଯାଉଛନ୍ତି, ଭଗବାନ ସେତେବେଳେ ବ୍ରହ୍ମା ତ ଶୟନ କରିଛନ୍ତି ନା, ସେ ଜାଣୁଛନ୍ତି ଆମେ ଶୋଇଲା ବେଳେ କ'ଣ ହେଉଛି ଆମେ କ'ଣ ଜାଣିପାରୁଛୁ, ଆମ ନିଶ୍ୱାସ ଠିକ୍ ଭାବରେ ଚାଲୁଛି, ଯଦି ଏମିତି ଯଦି ଗୋଟେ ମଶା ବାଡ଼ି ମାନେ କାମୁଡ଼ି ଦେଉଛି ତାହେଲେ ଆମେ ସେଟାକୁ କୁଣ୍ଡେଇ ପକାଉଛେ ବା ତାକୁ ବାଡ଼ିକୁ ଦେଉଛେ। ବିଭିନ୍ନ ପ୍ରକାର ନିଦ୍ରା ଅବସ୍ଥାରେ ଆମ ଅଚେତନ ଅବସ୍ଥାରେ ମଧ୍ୟ ଏସବୁ କାର୍ଯ୍ୟ ହେଉଛି, ଭଗବାନ ସେସବୁ କରାଉଛନ୍ତି। ଜୟ ଶ୍ରୀ ଗୋବିନ୍ଦା, ଶ୍ରୀ କୃଷ୍ଣ ବଳରାମ, ଶ୍ରୀ ଜଗନ୍ନାଥ ଜିତୁଣୀ। ତେଣୁ ଏ ଯେଉଁ ଭଗବାନ ଦେଖିଲେ ଯେତେବେଳେ ବ୍ରହ୍ମାଙ୍କ ଠାରୁ ବେଦ ନେଇଯାଉଛନ୍ତି, ବେଦ ନେଇଗଲେ ଅସୁବିଧା କ'ଣ ନା, ଏ ଯେଉଁ ଜ୍ଞାନ ରହିଛି, ଅସୁରମାନେ ମଧ୍ୟ ଜ୍ଞାନ ସମ୍ପନ୍ନ। ଆପଣ ଦେଖିବେ ବର୍ଣ୍ଣନା କରାଯାଇଛି ଅଷ୍ଟମ ସ୍କନ୍ଧରେ ଯେଉଁ ସମୁଦ୍ର ମନ୍ଥନ ଲୀଳାରେ, ଯେତେବେଳେ ଭଗବାନ ଜାଣି ଶୁଣିକିରି ଭଗବାନ କ'ଣ କଲେ ନା, ଭଗବାନ ଏ ଯେଉଁ ବାସୁକି ନାଗଙ୍କର ପୁଚ୍ଛ ଭାବକୁ ସେ ଗ୍ରହଣ କଲେ ଜାଣିଛନ୍ତି, କାହିଁକିନା ଅସୁରମାନେ ସାଙ୍ଗେ ସାଙ୍ଗେ ଅବଜେକ୍ସନ୍ କରିବେ। ତେଣୁ ସେଇଥିରେ ସେ କହୁଛନ୍ତି, ଅସୁରମାନେ କହୁଛନ୍ତି, ବୟନ ଗୃହିମ ପୁଚ୍ଛ ଅହେର ଅଙ୍ଗମ ଅମଙ୍ଗଳ ସ୍ୱାଧ୍ୟାୟ ଶ୍ରୁତି ସମ୍ପନ୍ନ ପ୍ରଖ୍ୟାତ ଜନ୍ମକର୍ମ। ଆମେ ଆପଣ ଅଜିତ ଯେତେବେଳେ ଅଜିତ ଭଗବାନଙ୍କୁ ଗ୍ରହଣ କରୁଛନ୍ତି ପୁଚ୍ଛ, ସାଙ୍ଗେ ସାଙ୍ଗେ ଦେବତାମାନେ ତାଙ୍କ ପଛରେ ଧରିବେ, ସେ ପୁଚ୍ଛକୁ ଧରିବେ। ତେଣୁ ଅସୁରମାନେ ଅବଜେକ୍ସନ୍ କରୁଛନ୍ତି, ଅସୁରମାନେ ଅବଜେକ୍ସନ୍ କରୁଛନ୍ତି ନା, ନ ଭୟ ଗୃଣୀ ନ ପୁଚ୍ଛ, ଆମେ ଏଇ ପୁଚ୍ଛ ଦେଶକୁ ଗ୍ରହଣ କରିବୁନି, ପଛପଟା ଗ୍ରହଣ କରିବୁନି, କାହିଁକି ନା ଅହେର ଅଙ୍ଗମ ଅମଙ୍ଗଳ, ଏ ସର୍ପର ଏ ଯେଉଁ ପଛଭାଗଟା ହେଉଛି ଏଇଟା ହେଉଛି ଅମଙ୍ଗଳ ଅଙ୍ଗ। ଆମେ ବହୁତ ସ୍ୱାଧ୍ୟାୟ ଶ୍ରୁତି ସମ୍ପନ୍ନ, ଆମେ ବହୁତ ସ୍ୱାଧ୍ୟାୟ କରୁଛୁ, ଆମେ ସମସ୍ତେ ବେଦ ଅଧ୍ୟୟନ କରୁଛୁ ଏବଂ ପ୍ରଖ୍ୟାତ ଜନ୍ମକର୍ମ ବି ଆମେ ମଧ୍ୟ ଉଚ୍ଚକୂଳରେ ଜନ୍ମଗ୍ରହଣ କରୁଛୁ, ତେଣୁ ଆମେ କାହିଁକି ସେ ପଛପଟା ଗ୍ରହଣ କରିବୁ। ସେଇଠି ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଯଦି ଦେବତାମାନେ କହିବେ ଯେ ଆମେ ବିଷକୁ ପାନ କରିବୁ, ତାହେଲେ ସେମାନେ ମଧ୍ୟ ଅବଜେକ୍ସନ୍ କରିବେ, ଯେ କାହିଁକି ସେମାନେ ପିଇବେ ଆମେ ମଧ୍ୟ ପାନ କରିବୁ, ବିଷ ପାନ କରିବୁ, ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହୁଛନ୍ତି। ତେଣୁ ଏ ସବୁଟା ବିପରୀତ ବୁଦ୍ଧିଟା ପାଠ ତାମସୀ, ସବୁବେଳେ ବିପରୀତ ବୁଦ୍ଧି ଯେଉଁଟା ରହୁଛି ସେଇଟା ହେଉଛି ତାମସୀ ବୁଦ୍ଧି। ତେଣୁ ସମସ୍ତଙ୍କର ଜ୍ଞାନ ଦରକାର, ମୟଦାନବ ଅସୁରମାନଙ୍କର ଯେ ଶିଳ୍ପୀ, ଦୈତ୍ୟମାନଙ୍କର ଶିଳ୍ପୀ ହେଉଛି ମୟ ଏବଂ ଦେବତାମାନଙ୍କର ଶିଳ୍ପୀ ହେଉଛନ୍ତି କୁବେର, ବିଶ୍ୱକର୍ମା, ସେମାନଙ୍କର ବହୁତ ପ୍ରକାର ଜ୍ଞାନ ଅଛି, ଯେଉଁ ଜ୍ଞାନରେ ଏତେ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ସବୁ, ଏସବୁ ଉନ୍ନତ ଟେକ୍ନୋଲୋଜି। ଆମେ ଭାବୁଛେ ଯେ ବୈଜ୍ଞାନିକମାନେ ବର୍ତ୍ତମାନ ଯେଉଁ ଟେକ୍ନୋଲୋଜି ଅଛି ଏଇଟା ହେଉଛି ହାଇଏଷ୍ଟ ଟେକ୍ନୋଲୋଜି, ଆଠ ଆଉ ଉନ୍ନତ ଟେକ୍ନୋଲୋଜି ନାହିଁ, କିନ୍ତୁ ଆଠରୁ ମଧ୍ୟ ଉନ୍ନତ ଟେକ୍ନୋଲୋଜି ରହିଛି, ଯାହାକି ଦେବତାମାନଙ୍କର ସେ ଟେକ୍ନୋଲୋଜି ରହିଛି, ଯେଉଁଥିରେ ବିମାନ ଏଭଳି ଭାବରେ ତିଆରି କରୁଛନ୍ତି ଯେଉଁଥିରେ ତେଲର ଆବଶ୍ୟକତା ନାହିଁ ବା ଇଞ୍ଜିନର ଆବଶ୍ୟକତା ନାହିଁ, ସେ ମନ ବେଗରେ ଚାଲିବ। ଆମର ଶରୀର ମଧ୍ୟ ସେଇଭଳିଆ ଯନ୍ତ୍ର, ଆମ ଶରୀରଟା ମଧ୍ୟ ସେଇଭଳିଆ ଯନ୍ତ୍ର, ସବୁ ମନ ଦ୍ୱାରା କଣ୍ଟ୍ରୋଲ ହେଉଛି। ଇନ୍ଦ୍ରିୟମାନେ ଯେଉଁ ରହିଛନ୍ତି ଆମର କର୍ମ ପାଞ୍ଚ କର୍ମେନ୍ଦ୍ରିୟ ପାଞ୍ଚ ଜ୍ଞାନେନ୍ଦ୍ରିୟ, ଏସବୁ କଣ୍ଟ୍ରୋଲ କେମିତି ହେଉଛନ୍ତି, ମନ ଦ୍ୱାରା କଣ୍ଟ୍ରୋଲ ହେଉଛନ୍ତି। ମନ ଷଷ୍ଠାନେନ୍ଦ୍ରିୟ ଆଣି ପ୍ରକୃତି ସ୍ଥାନୀ କରିଛନ୍ତି, ଆମ ଶରୀର ମଧ୍ୟ ଏଇଭଳି ଭାବରେ ଗୋଟେ ଯନ୍ତ୍ର। ତେଣୁ ଏଇ ଯେଉଁ ଉନ୍ନତର ଟେକ୍ନୋଲୋଜି ଏଇଟା ସେମାନେ ସବୁ ଜାଣିଛନ୍ତି, ବହୁତ ଉନ୍ନତ ଟେକ୍ନୋଲୋଜି ଉନ୍ନତ ଜ୍ଞାନ ତଥ୍ୟ ରହିଛି। ତେଣୁ ଏ ଜ୍ଞାନ କେଉଁଠୁ ଆସୁଛି, ବେଦର ଅର୍ଥ ହେଉଛି ଜ୍ଞାନ, ସମସ୍ତ ଜ୍ଞାନ ବେଦରୁ ଆସୁଛି। ତେଣୁ ଆମେ ବର୍ତ୍ତମାନ ଦେଖିବା ଯେତେ ପ୍ରକାର ବିଭିନ୍ନ ପ୍ରକାର ଗଣ୍ଡଗୋଳ ଚାଲିଛି, ସବୁ ପେଟେଣ୍ଟ ନେଇକରି ବହୁତ ଗଣ୍ଡଗୋଳ ଚାଲିଛି, ଜଣେ ଯଦି କିଛି ଗୋଟେ ନୂଆ ଉଦ୍ଭାବନ କରିଦେଲେ ସେ ତା ଉପରେ ପେଟେଣ୍ଟ ନେଇଗଲେ, ଅନ୍ୟ କିଏ ସେଟାକୁ ବ୍ୟବହାର କରିପାରିବେନି, ଯଦି କରିବେ ତାଙ୍କୁ ରୟାଲିଟି ଦେବାକୁ ପଡ଼ିବ, ପଇସା ଦେବାକୁ ପଡ଼ିବ କରିପାରିବେ। ତେଣୁ ଜ୍ଞାନ ଯେଉଁ ଜିନିଷଟା, ଜ୍ଞାନଟା ସାଧାରଣତଃ ଲୋକମାନେ ଏଇଟାକୁ ଅନ୍ୟମାନଙ୍କୁ ଦେବେନି, ସହଜରେ ଦେବେନି ଜ୍ଞାନ। ଯଦି ଗୋଟେ ଜଣେ ମନେକର ଓକିଲ ତାର ଯେଉଁ ଜ୍ଞାନ ଅଛି, ଯେଉଁମାନେ ଯାଉଛନ୍ତି ତାଙ୍କ ମହାପୁରୁଷ ଯେଉଁମାନେ ତାଙ୍କ ବି ଯାଉଛନ୍ତି କେସ୍ କରିବା ପାଇଁ, ତାଙ୍କର କୋର୍ଟରେ କେସ୍ ହେବ ତାଙ୍କୁ ଯାଉଛନ୍ତି, ସେମାନେ କ'ଣ ସହଜରେ ଜ୍ଞାନ ଦେଇଦେବେ? 10,000 ଟଙ୍କା ଗୋଟେ ହାଇକୋର୍ଟରେ ବା ସୁପ୍ରିମକୋର୍ଟରେ ଯଦି ଗୋଟିଏ ହିୟରିଂ ପାଇଁ ସେ ନେବେ 10,000, 20,000, 25,000 ଏମିତି ରହିଛି ଆକାଶକୁ ନେଉଛି। ଏଇ ଜ୍ଞାନର ଦାମ ଏଇଭଳି ଭାବରେ, ଯେଉଁମାନେ ଆଜିକାଲି ସ୍କୁଲ କଲେଜ ପାଠ ପଢ଼ାଉଛନ୍ତି, ଟିଚରମାନେ ରହୁଛନ୍ତି, ଲକ୍ଷ ଟଙ୍କା ତାଙ୍କୁ ନେଉଛନ୍ତି। ଏ ଜ୍ଞାନଟାକୁ ସେମାନେ ସହଜରେ ବିତରଣ କରୁନାହାନ୍ତି। ଇଏ ହେଉଛି ସବୁଠାରୁ ନିକୃଷ୍ଟତମ ଜ୍ଞାନକର ଏତିକି ଦାମ ରହିଛି। ତେଣୁ ଏଇଥିରେ ଆମେ ଅନୁମାନ କରିପାରିବା, ଯେଉଁମାନେ ଉତ୍କୃଷ୍ଟ ଜ୍ଞାନ ରହିଛି ଏ ବୌଦ୍ଧ ଜଗତର ଉର୍ଦ୍ଧ୍ୱରେ ଯେଉଁ ଜ୍ଞାନ ସବୁ ରହିଛି ତାର ମୂଲ୍ୟ କେତେ। କିନ୍ତୁ ସେ ଜ୍ଞାନକୁ ଭଗବାନ କହୁଛନ୍ତି, ଜୟ ଏକଦମ ପରମ ଗୁହ୍ୟଂ ମଧ୍ୟକ୍ତେଷୁ ଅଭିଧାସତି ନ ଚକସ୍ମାତ୍ ମନୁଷ୍ୟେଷୁ କଶ୍ଚନେ ସୁରକ୍ଷିତ। ଯେଉଁ ଜ୍ଞାନ ଏ ଭୌତିକ ଜଗତର ଯେଉଁ ଜ୍ଞାନ ରହିଛି, ଏ ଜ୍ଞାନ ଦେବା ପାଇଁ ଏତେ ପଇସା ପଡ଼ୁଛି, ଏତେ ଟଙ୍କା ଦେବାକୁ ପଡ଼ୁଛି, ଲକ୍ଷ ଟଙ୍କା ଦେବାକୁ ପଡ଼ୁଛି। ଯଦି ଗୋଟେ କମ୍ପାନୀ ଗୋଟେ ପେଟେଣ୍ଟ କରିଛି, ଗୋଟେ ଜିନିଷ ପେଟେଣ୍ଟ କରିଛି, ଆଉ ଜଣେ ଯଦି ସେଟାକୁ ବ୍ୟବହାର କରିବ ତାହେଲେ ସେ ତାକୁ ଲକ୍ଷ ଟଙ୍କା ଦେବାକୁ ପଡ଼ୁଛି। ଏ ଭୌତିକ ଜ୍ଞାନ ପାଇଁ ଏତେ ଦାମ ରହୁଛି, କିନ୍ତୁ ପରମାର୍ଥ ଜ୍ଞାନ ପାଇଁ ତାର କେତେ ଦାମ ହେବ ଅନୁମାନ ଦେବ। କିନ୍ତୁ ସେଇଟା ଫ୍ରିରେ ଭଗବାନ ଦେଉଛନ୍ତି। ଭଗବାନ କହୁଛନ୍ତି, ଯେଉଁମାନେ ଏଇ ଜ୍ଞାନକୁ ସବୁଠାରୁ ଉନ୍ନତର ଜ୍ଞାନ ଜୟତମ ପରମ ଗୁହ୍ୟଂ ମଦ୍ଭକ୍ତେଷୁ ଅଭିଧାସତି, ଯେଉଁମାନେ ମୋର ଭକ୍ତମାନଙ୍କ ପାଖରେ ଏଇଟାକୁ ଜ୍ଞାନକୁ ଦେବେ, ତାଙ୍କଠାରୁ ଆଉ ମୋର କେହି ଉନ୍ନତ ବ୍ୟକ୍ତି ଉନ୍ନତ ଭକ୍ତ କେହି ନାହାନ୍ତି। ତେଣୁ ଏ ଜ୍ଞାନର ମୂଲ୍ୟ ନାହିଁ, କିଏ ମୂଲ୍ୟ ଦେବ? ଯେତେବେଳେ ଭଗବାନ ଯେତେବେଳେ ଜ୍ଞାନ ଗ୍ରହଣ କଲେ, ଭଗବାନ କୃଷ୍ଣ ଯେତେବେଳେ ଆସିଥିଲେ 5,000 ବର୍ଷ ତଳେ, ସାନ୍ଦିପନି ମୁନିଙ୍କୁ ଗଲେ, ତାଙ୍କ ଗୁରୁଙ୍କୁ ଗଲେ, ଏବଂ 64 ଦିନରେ ସମସ୍ତ ଜ୍ଞାନ ସେ ପ୍ରାପ୍ତ ହୋଇଗଲେ। ତେଣୁ ଯେତେବେଳେ ସେ ପଚାରିଲେ, ଆମେ ଗୁରୁ ଦକ୍ଷିଣା କ'ଣ ଦେବୁ? ତେଣୁ ସାନ୍ଦିପନି ମୁନି ଜାଣିଛନ୍ତି, ହେଉଛନ୍ତି ଭଗବାନ। ସେ କହିଲେ, ମୁଁ ମୋର ସ୍ତ୍ରୀଙ୍କ ସହିତ କଥା ଆଲୋଚନା କରିକି କହିବି ତୁମେ କେଉଁ ପ୍ରକାର ଦକ୍ଷିଣା ଦେବ। ଏଇଠି ତାଙ୍କ ସ୍ତ୍ରୀ ସହିତ ଆଲୋଚନା କଲେ, ତାଙ୍କର ଗୋଟେ ପୁଅ ଥିଲା, ଯେ ପୁଅଟି ସେ ମୃତ୍ୟୁ ହେଇଯାଇଛି, ମୃତ୍ୟୁବରଣ ହଜି ଯାଇଛି। ସମୁଦ୍ରକୂଳ ଗଲାବେଳେ, ସମୁଦ୍ର ସ୍ନାନ କଲାବେଳେ ଆମେ ଯଦି ଦେଖୁଛେ ପୁରୀରେ ସମୁଦ୍ରରେ ସ୍ନାନ କରୁଛନ୍ତି, ସବୁ ମୃତ୍ୟୁବରଣ କରୁଛନ୍ତି, ସେଇଭଳି ଭାବରେ ସେ ମୃତ୍ୟୁବରଣ କରିଯାଇଥିଲେ। ଆମର ସେପଟେ ଦ୍ୱାରକା ସାଇଡ଼, ସେପଟ ସାଇଡ଼ରେ ସେ ଥିଲେ ଚାନ୍ଦିପୁନି, ଯାହା କେଉଁଠି ଯାଇଥିଲେ ସମୁଦ୍ର ପାଖକୁ ଯାଇକରି, ସେଠି ସେମାନେ ତା ମୃତ୍ୟୁ ହେଇଯାଇଛି। ତେଣୁ ତାଙ୍କ ସ୍ତ୍ରୀଙ୍କ ସହିତ ଆଲୋଚନା କରି ସେ କହିଲେ, ଯେ ଆମର ଯେ ମୃତପୁତ୍ରଙ୍କୁ ତମେ ଯଦି ଫେରେଇ ଦେଇପାରିବ ତାହେଲେ ସେଇଟା ହେବ ଗୁରୁଦେବ। ତେଣୁ ଭଗବାନ ତାଙ୍କ ମୃତପୁତ୍ରକୁ ମଧ୍ୟ ଆଣିବେ, ଯମରାଜଙ୍କ ପାଖକୁ ଯାଇକି ତାଙ୍କ ମୃତପୁତ୍ରକୁ ଆଣିଛନ୍ତି। ଭଗବାନ ସବୁ କାମ କରିପାରିବେ, କିନ୍ତୁ ଆମେ ଯଦି କହିବା ଆମେ ଏଇ ଯେଉଁ ବୈଦିକ ଜ୍ଞାନ ଅଛି ଆର ମୂଲ୍ୟ କେତେ ଦେବ, କେତେ ଆମେ ମୂଲ୍ୟ ଦେଇପାରିବ? ଭୌତିକ କୌଣସି ଭୌତିକ ବସ୍ତୁ ସହିତ ଏଇଟା ତୁଳନା ହେଇପାରିବନି। ଆମେ ଭାବୁଛି କ'ଣ, ଗୋ କୋଟି କନ୍ୟାଦାନ ସତ ଭାର ସୁବର୍ଣ୍ଣ ଗୋ କୋଟି କନ୍ୟାଦାନ ତଥାପି ନା ହଏ କୃଷ୍ଣ ନାମେର ସମାନ। ଭଗବାନ କୃଷ୍ଣଙ୍କର ଗୋଟିଏ ନାମ ସହିତ ଯଦି 100 ଭାର ସୁନା ଦିଆଯିବ ସେଇଟା ମଧ୍ୟ ସମାନ ହେଇପାରିବ। ତା ଗୋଟିଏ ଗୋଦାନ ବା ଗୋଟିଏ କନ୍ୟାଦାନ ଦିଆଗଲେ ମଧ୍ୟ ତା ସହିତ ସମାନ, ଗୋଟିଏ ନାମ ସହିତ ସମାନ ହେଇପାରିବ। ଆଉ ବହୁତ ନାମ କଥା ତାର ମୂଲ୍ୟ କ'ଣ କହିବ? ତେଣୁ ସମସ୍ତେ ଆସୁଛନ୍ତି ଜ୍ଞାନଟାକୁ ଗ୍ରହଣ କରିବା ପାଇଁ। ସମସ୍ତେ ଦୈତ ହୁଅନ୍ତୁ ବା ଭଗବାନ କହୁଛନ୍ତି, ମାୟା ଆପଣଙ୍କୁ ଜ୍ଞାନ, ଯେଉଁ ଯଦିଓ ଯେଉଁ ତଥାଗତ ବର୍ତ୍ତମାନ ବୈଜ୍ଞାନିକମାନଙ୍କର ବହୁତ ପ୍ରକାର ଜ୍ଞାନ ରହିଛି, କିନ୍ତୁ ସେ ଜ୍ଞାନ ମାଧ୍ୟମରେ ସେମାନେ ଭଗବାନ ଜାଣିପାରୁନାହାନ୍ତି। ଭଗବାନ କହିଲେ ଭଗବତ ଗୀତା 7ଅଧ୍ୟାୟରେ, ଯେ ନମାନ ଦୁଷ୍କୃତିନ ମୂଢ଼ା ପ୍ରପଦ୍ୟନ୍ତେ ନରାଧମ ମାୟା ଆପଣଙ୍କ ଜ୍ଞାନ ଆଶ୍ରମ ଭାବମାସିତା। ଏ ଚାରି ପ୍ରକାର ବ୍ୟକ୍ତି ମୋର ଶରଣରେ ଆସନ୍ତି ନାହିଁ, ତାଙ୍କ ଭିତରୁ ପ୍ରଥମ ହେଉଛନ୍ତି, ସେମାନେ ହେଉଛନ୍ତି ସମସ୍ତେ ଦୁଷ୍କୃତି ନୁହଁ, ତାଙ୍କର କୌଣସି ସୁକୃତି ନାହିଁ। ତେଣୁ ତାଙ୍କ ଭିତରେ ପ୍ରଥମ କ୍ୟାଟେଗୋରୀ ଆସନ୍ତି ମୂଢ଼ା, ଯେଉଁମାନେ ମୂର୍ଖ ବ୍ୟକ୍ତି। ତେଣୁ ଆମେ କହିବା, ଯଦି ମୂର୍ଖମନ୍ତ୍ରୀ ବା ଭଗବାନଙ୍କ ଶରଣ ଯାଉନାହାନ୍ତି ତାହେଲେ ପଣ୍ଡିତ ବ୍ୟକ୍ତିମାନେ ଯିବା କଥା। ଭଗବାନ କହୁଛନ୍ତି, ନା ନା, ସେମାନଙ୍କର ମାୟା ଅପବିତ ଜ୍ଞାନ, ଜ୍ଞାନଟା ଯଦିଓ ତାଙ୍କର ଅଛି ପଣ୍ଡିତ ବ୍ୟକ୍ତି, କିନ୍ତୁ ତାଙ୍କର ମାୟା ଦ୍ୱାରା ଆପଣ ହେଇଯାଇଛି ଜ୍ଞାନ। ତେଣୁ ଅଶୁଭ ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ବା ଅନ୍ୟାନ୍ୟ ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ତଥାଗତ ଜ୍ଞାନୀମାନେ ମଧ୍ୟ ସେମାନେ ମଧ୍ୟ ଭଗବାନଙ୍କ ଶରଣରେ ଯାଉନାହାନ୍ତି। ତଥାଗତ ଜ୍ଞାନୀ ଯେଉଁମାନେ ଜ୍ଞାନ ଜାଣିଛନ୍ତି, ବେଦ ଅଧ୍ୟୟନ କରିଛନ୍ତି, ଚତୁର୍ବେଦୀ ସମସ୍ତ ଜ୍ଞାନ ଜାଣିଛନ୍ତି, ଶୁକ୍ରାଚାର୍ଯ୍ୟ ସମସ୍ତ ଜ୍ଞାନ ଜାଣିଛନ୍ତି, ମୁନିନାମପି ଆମର ମୁନିନାମପି ଆମ ବ୍ୟାସରେ କୁହାଯାଇଛି କବିନା କୁଶନା କବି, ମୁନିମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ବ୍ୟାସ, ମୁନିନାମପି ଆମ ବ୍ୟାସ, ଏବଂ କବିନା କୁଶନା କବି, ଜ୍ଞାନୀମାନଙ୍କ ଭିତରେ ଶ୍ରେଷ୍ଠ ଜ୍ଞାନୀ ହେଉଛନ୍ତି କୁଶନା ବା ଶୁକ୍ରାଚାର୍ଯ୍ୟ। ଏତେ ଜ୍ଞାନ ଅଛି କିନ୍ତୁ ସେ ଭଗବାନଙ୍କ ସେମାନେ ଯିବା ପାଇଁ ବିରୋଧ କରୁଛନ୍ତି, ବଳିମାର ତାଙ୍କର ଶିଷ୍ୟକୁ ବିରୋଧ କରୁଛନ୍ତି। ତେଣୁ ଜ୍ଞାନ, ଯେତେ ଜ୍ଞାନ ଥିଲେ ମଧ୍ୟ ଯେଉଁ ଜ୍ଞାନ ଦ୍ୱାରା ଜଣେ ଜାଣିନି ଯେ ଭଗବାନ ହେଉଛନ୍ତି ସବୁକିଛିର ମୂଳ, ସେଥିପାଇଁ ଭଗବାନ କହିଲେ ବହୁନାମ ଜନ୍ମ ନାମନ୍ତେ ଜ୍ଞାନବାନ ମାନ ପ୍ରପଦ୍ୟତେ ବାସୁଦେବ ସର୍ବନୀତି ସ ମହାତ୍ମା ସୁଦୁର୍ଲଭ। ଯେଉଁ ଜ୍ଞାନୀ ଯେ ଜାଣିଛନ୍ତି ଯେ ଭଗବାନ ହେଉଛନ୍ତି ମୂଳ, ଭଗବାନ ହେଉଛନ୍ତି କୃଷ୍ଣ, କୃଷ୍ଣ ହେଉଛନ୍ତି ଭଗବାନ ସ୍ୱୟଂ, ତାହେଲେ ବୁଝିବାକୁ ପଡ଼ିବ ହେଉଛନ୍ତି ସେ ହେଉଛନ୍ତି ପ୍ରକୃତ ଜ୍ଞାନ ଏବଂ ସେ ହେଉଛନ୍ତି ମହାତ୍ମା, ସ ମହାତ୍ମା ସୁଦୁର୍ଲଭ। ତେଣୁ ସମସ୍ତଙ୍କର ଜ୍ଞାନ ପାଇଁ ଚେଷ୍ଟା ଚାଲିଛି। ବର୍ତ୍ତମାନ ମଧ୍ୟ ଛୋଟ ପିଲାଟି ଜନ୍ମ ହେଲେ ମଧ୍ୟ ତାକୁ ପଠାଯାଉଛି, ସ୍କୁଲ ପଠାହେଉଛି, ସମସ୍ତେ ଜ୍ଞାନ ଆହରଣ କରିବେ। ସା ବିଦ୍ୟା ଜ୍ୟୋତିର୍ମୟ, ସବୁ ସେଇଟା ହେଉଛି ବିଦ୍ୟା, ତନ୍ମତି ଜ୍ୟୋତିର୍ମୟ, ସା ବିଦ୍ୟା ବିମୁକ୍ତ, ସେଇ ବିଦ୍ୟା ହେଉଛି ଯେଉଁ ବିଦ୍ୟା ଦ୍ୱାରା ଜଣେ ମୁକ୍ତି ପ୍ରାପ୍ତ ହୋଇପାରିବ, ଏଇ ବନ୍ଧନରୁ ମୁକ୍ତ ହୋଇପାରିବ, ସିଏ ହେଉଛି ପ୍ରକୃତ ବିଦ୍ୟା। କିନ୍ତୁ ଆମେ ଯେତେ ବିଦ୍ୟା ପ୍ରାପ୍ତ ହେଲେ ମଧ୍ୟ ଯଦି ଆମେ ବନ୍ଧନ ଭିତରେ ରହିବା, ତାହେଲେ ସେ ବିଦ୍ୟା ପ୍ରକୃତ ବିଦ୍ୟା ନୁହେଁ, ସେଟାକୁ ଅବିଦ୍ୟା ବୋଲି କୁହାଯାଉଛି। ଜଡ଼ ବିଦ୍ୟା ଯତ ମାୟାର ବୈଭବ ତୁମାର ଭଜନେ ବାଧା, ମୋହ ଜନମିଆ ଜୀବକୁ କରାଏ ବାଧା, ଜନମେ ଜନମେ ଜୀବକୁ କରାଏ। ସେ ଭୌତିକ ଜଗତ ଯେଉଁ ରହିଛି, ଭୌତିକ ଜଗତର ଯେଉଁ ଜ୍ଞାନ, ଇଏ ହେଉଛି ଅବିଦ୍ୟା। ତେଣୁ ଆମେ ଦେଖିବା ଯେଉଁ ଜ୍ଞାନ ଉନ୍ନତ ଟେକ୍ନୋଲୋଜି ସବୁ ରହିଛି, ଯେମିତି ଆମେ ଭାଗବତ ଦଶମ ସ୍କନ୍ଧ 28,000 ବର୍ଣ୍ଣନା କରାଯିବ, ଶିବଜୀଙ୍କ ପାଖରେ ଏମାନଙ୍କ ପାଖରେ ସବୁ ବହୁତ ଉନ୍ନତ ଜ୍ଞାନ ରହିଛି। ତେଣୁ ଯେଉଁମାନେ ସାଧାରଣତଃ ଅସୁରମାନେ, ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ, ସେମାନେ ଶିବଜୀଙ୍କ ପାଖକୁ ଯାଆନ୍ତି, କାହିଁକି ନା ଖୁବ୍ ଶୀଘ୍ର ଭଗବାନ ଶିବଜୀ ଆଶୁତୋଷ, ଶୀଘ୍ର ସନ୍ତୋଷ ହୋଇପାରିବେ, ତାଙ୍କୁ ଟିକେ ବେଲପତ୍ର ଟିକେ ଜଳ ଦେଇଦେଲେ ସେ ସନ୍ତୋଷ ହୋଇପାରିବେ। ତେଣୁ ଦଶମ ସ୍କନ୍ଧ 28,000 ବର୍ଣ୍ଣନା କରାଯାଇଛି, ଜଣେ ବୃକାସୁର ଜଣେ ଥିଲେ, ସିଏ ମଧ୍ୟ ସେହିଭଳି ଭାବରେ ଶିବଜୀଙ୍କ ପାଖକୁ ଯାଇକିରି ତାଙ୍କୁ ସନ୍ତୁଷ୍ଟ କରିକିରି ସିଏ ଗୋଟେ ଜ୍ଞାନ ପ୍ରାପ୍ତ ହେଲେ। କ'ଣ ସେ ଜ୍ଞାନ? ଯାହା ମୁଣ୍ଡରେ ହାତ ଦେଇଦେବେ ସେ ଧ୍ୱଂସ ହେଇଯିବ, ଏ ଜ୍ଞାନ ଆମର ଆଟମ୍ ବମ୍। ବର୍ତ୍ତମାନ ବୈଜ୍ଞାନିକମାନଙ୍କ ଆଟମ୍ ବମ୍ ହେଉଛି ସେଇଭଳି ଭାବରେ। ବର୍ତ୍ତମାନ ଯଦି କୌଣସି କାରଣରୁ କୌଣସି ଗୋଟେ ଭୁଲ ସୂଚନା ଆସିଗଲା, ଆମର ଭୁଲ ହେଉଛିଟା ଭୁଲ କରିବାଟା ସ୍ୱାଭାବିକ। ତେଣୁ କମ୍ପ୍ୟୁଟରରେ ଗୋଟେ ଯଦି କୌଣସି କାରଣରୁ ଗୋଟେ ଭୁଲ ଗୋଟେ ସୂଚନା ଆସିଗଲା ଯେ ଅନ୍ୟ ପକ୍ଷ ଆମକୁ ଆଟମିକ ଆକ୍ରମଣ କରିବାକୁ ଆସିଛି, ତାହେଲେ ବର୍ତ୍ତମାନ ଆମେରିକା ବର୍ତ୍ତମାନ ଆଟମ୍ ବମ୍ ବ୍ୟବହାର କରିବ। ବର୍ତ୍ତମାନ କୁହାଯାଉଛି ଯେତେ ଆଟମ୍ ବମ୍ ସବୁ ରହିଛି, ଯେତେ ବନ୍ଧୁ ସବୁ ଗୋଳା ବାର୍ଦର ସବୁ ରହିଛି, ଯାହାକି ଏ ପୃଥିବୀକୁ ଅନେକ ଥର ଧ୍ୱଂସ କରିଦେବ, ପୃଥିବୀକୁ ଅନେକ ଥର ଧ୍ୱଂସ କରିଦେବ। ପ୍ରତି ମୁହୂର୍ତ୍ତରେ କେତେବେଳେ ଯୁଦ୍ଧ ହେବ ତାର କିଛି ମାନେ କହିହେବନି, କିଛି ପ୍ରତି ମୁହୂର୍ତ୍ତରେ ଯୁଦ୍ଧର ସମ୍ଭାବନା ରହିଛି, ବିଭିନ୍ନ ସମୟରେ ମଧ୍ୟ ଯୁଦ୍ଧ ଚାଲିଛି। ତେଣୁ ଅଧିକରୁ ଅଧିକ ଜ୍ଞାନ ଜଣେ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, କେମିତି ସେ ଜ୍ଞାନ ପ୍ରାପ୍ତ ହେଲେ ସେ ଅନ୍ୟମାନଙ୍କ ଉପରେ କେମିତି କଣ୍ଟ୍ରୋଲ କରିପାରିବ, ଯେଉଁ ଆମର ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି, ଏ ପ୍ରକାର ଗୋଟେ ପ୍ରକାର ଜ୍ଞାନ, ଯେଉଁ ଜ୍ଞାନ ଦ୍ୱାରା ବିଦ୍ୟାଧର ମାନେ ଗୋଟେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ଯାହାଫଳରେ କି ସେ ଲୁଚିଯିବେ, ତାଙ୍କୁ କେହି ଦେଖିପାରିବନି। ଯେତେବେଳେ ଇନ୍ଦ୍ରଦେବ ବର୍ଣ୍ଣନା କରାଯାଇଛି, ରାଜା ଋଷଭଦେବ, ଋଷଭଦେବଙ୍କର ଯେତେବେଳେ କରୁଥିଲେ ଯଜ୍ଞ କରୁଥିଲେ, 100 ଯଜ୍ଞ ସେ କରିବା ପାଇଁ ଚାହୁଁଥିଲେ, କିନ୍ତୁ 100ତମ ଯଜ୍ଞ କଲାବେଳକୁ ଋଷଭଦେବ ଇନ୍ଦ୍ର ଆସିକି ତାଙ୍କୁ ବାଧା ପ୍ରଦାନ କରୁଛନ୍ତି। ଋଷଭଦେବ କି ପୃଥୁମହାରାଜ ଯେତେବେଳେ ଇନ୍ଦ୍ର କ'ଣ କରୁଛନ୍ତି ନା, ତାଙ୍କର ଲସକୁ ଚୋରେଇକି ନେଇଯାଉଛନ୍ତି। ସେହି ସମୟରେ ପୃଥୁମହାରାଜଙ୍କର ଯେ ପୁତ୍ର, ସେ ଯାଇକିରି ଇନ୍ଦ୍ରଙ୍କୁ ବିରୋଧ କରିକି ତାଙ୍କଠୁ ଅସୁ ଆଣିଛନ୍ତି। ତେଣୁ ଇନ୍ଦ୍ର ତାଙ୍କ ଉପରେ ଖୁସି ହେଇକିରି ତାଙ୍କୁ ଗୋଟେ ବିଦ୍ୟା ପ୍ରଦାନ କରୁଛନ୍ତି, ଯାହାଫଳରେ କି ସେ ନିଜେ ଚାହିଁଲେ ଲୁଚିଯିବେ। ଆମର ଗୋଟେ ତା ଉପରେ ଗୋଟେ ଫିଲ୍ମ ମଧ୍ୟ ହେଇଛି, ଜଣେ ଯେତେ ଜ୍ଞାନ ପାଇବ ସେ ଜ୍ଞାନଟାକୁ କେମିତି ସେ କହିବ, କେମିତି ମୁଁ ଏକ୍ସପ୍ଲୋର କରିବି, ଆଉ ଅନ୍ୟମାନଙ୍କୁ କେମିତି ତାଦ୍ୱାରା ସେ ଜ୍ଞାନ ଦ୍ୱାରା ତାଙ୍କୁ କେମିତି ମାନେ ତାଙ୍କୁ କେମିତି ମୁଁ ଏକ୍ସପ୍ଲୋର କରିବି। ଇଏ ହେଉଛି ଜ୍ଞାନର ପ୍ରକୃତ, ଇଏ ହେଉଛି ମାନେ ଦୂରପଯୋଗ। ତେଣୁ ବୃକାଶରେ ସେଭଳି ଭାବରେ ଗୋଟେ ଜ୍ଞାନ ପ୍ରାପ୍ତ ହେଲା, ଯାହାଫଳରେ ଯାହା ଉପରେ ହାତ ଦେଇଦେବ, ଯାହା ମୁଣ୍ଡରେ ହାତ ଦେଇଦେବ ସେ ଧ୍ୱଂସ ପାଇବ। ସିଏ ପ୍ରଥମେ ଚିନ୍ତା କଲା, ଏଇ ମୁଁ ଶିବଜୀଙ୍କ ପାଖରେ ମୁଣ୍ଡ ତାଙ୍କ ମୁଣ୍ଡରେ ହାତ ଦେଇକି ଦେଖିବି ସିଏ ମୃତ୍ୟୁବରଣ କରୁଛନ୍ତି, ସତରେ ଦେଇଛନ୍ତି କି ନାହିଁ। ତେଣୁ ସେ ତାଙ୍କ ପାଖରେ ଯେତେବେଳେ ଧାଉଁଛନ୍ତି, ସେ ଶିବଜୀ ଧାଉଁଛନ୍ତି, ତାକୁ ବରଟ ଦେଇସାରିଲେଣି, କ'ଣ କରାଯିବ, ଯେମିତି ବ୍ରହ୍ମା ବର ଦେଲେ ହିରଣ୍ୟକଶିପୁ, ଦିନରେ ମରିବେନି ରାତିରେ ମରିବେନି, ଏଇଭଳି ଭାବରେ ଅନେକ ବର ଦେଇଦେଇଛନ୍ତି, ପୁଣି ସେଥିରୁ କେମିତି ତାଙ୍କୁ ଉଦ୍ଧାର କରାଯିବ, ଭଗବାନ ଆସି ତାଙ୍କୁ ଉଦ୍ଧାର କରୁଛନ୍ତି। ଶିବଜୀଙ୍କୁ ସେଇଭଳି ଭାବରେ ଭଗବାନ ଆସି ରକ୍ଷା କରିଛନ୍ତି। ତେଣୁ ଶିବଜୀ ତାଙ୍କୁ ଯାଇକରି ବୁକାସୁର ଯେତେବେଳେ ଧାଉଁଛନ୍ତି, ଭଗବାନ କ'ଣ କରୁଛନ୍ତି ନା ବ୍ରାହ୍ମଣ ରୂପରେ ଯାଇ ସେଠି ପହଞ୍ଚାଉଛନ୍ତି। ତେଣୁ ତାଙ୍କ ପଛରେ ତୁମେ କାହିଁକି କୁଆଡ଼େ ଡାଉଛ, କାହା ପଛରେ ଡାଉଁଛ ନା ଶିବଙ୍କ ପଛରେ ଡାଉଁଛ ନା କ'ଣ ପାଇଁ ନା ମୋତେ ସେ ବର ଦେଇଛନ୍ତି, ଯାହା ମୁଣ୍ଡରେ ହାତ ଦେଇଦେବି ସେ ମୃତ୍ୟୁବରଣ କରିବ। ତେଣୁ ମୁଁ ଚାହୁଁଛି ତାଙ୍କ ମୁଣ୍ଡରେ ହାତ ଦେଇ ଦେଖିବି ଏଇଟା ସତ୍ୟ କି ମିଥ୍ୟା ମିଥ୍ୟା। ତେଣୁ ଭଗବାନ ସାଙ୍ଗେ ସାଙ୍ଗେ ତାଙ୍କୁ ମୋହ କରିଦେଇଛନ୍ତି। ଭଗବାନ କହିଲେ ତୁମେ ଜାଣିନ କି ଶିବ ପାଗଳ ହେଇଯାଇଛନ୍ତି, ଶିବ ଯେତେବେଳେ ସମୁଦ୍ର ମନ୍ଥନରୁ ଯେଉଁ ବିଷ ପାନ କରିଛନ୍ତି ସେ ବିଷ ପାନ କରି ତା ମୁଣ୍ଡ ଖରାପ ହେଇଯାଇଛି। ତେଣୁ ସିଏ କ'ଣ ପ୍ରକୃତରେ ଠିକ୍ ଭାବରେ ଅଛନ୍ତି, ସେ ତାକୁ ଜ୍ଞାନ ଦେଇପାରିବେ ଯାହାଦ୍ୱାରା କି ତୁମେ ସେଇଟା ପାଇ ପ୍ରାପ୍ତ ହେଇପାରିବ ସେ ଜ୍ଞାନ ଦ୍ୱାରା, ତୁମେ ନିଜେ ଦେଖୁନ ତୁମ ମୁଣ୍ଡରେ ହାତ ଦେଇକି କିଛି ହେବନି। ଏଭଳି ଭାବରେ ମୋହ କରିଦେଲେ ସେ ନିଜ ହାତରେ ମୁଣ୍ଡ ଦେଇକି ଘୋଷାଇବ, ମୁଣ୍ଡରେ ହାତ ଦେଇକି ଘୋଷାଇ ଯାଇଛି। ଏ ଜ୍ଞାନ ବର୍ତ୍ତମାନ ଯେଉଁ ବୈଜ୍ଞାନିକମାନଙ୍କର ଯେଉଁ ଜ୍ଞାନ, ଏ ସେଇଭଳି ଭାବରେ ଜ୍ଞାନ କେମିତି ଅନ୍ୟର ଦୋଷ ସାଧନ କରିବେ, ଅନ୍ୟର ହିଂସା ଆଚରଣ କରିବେ, ଏ ଜ୍ଞାନ ମାଧ୍ୟମରେ ସେଇଟା କରୁଛନ୍ତି। କିନ୍ତୁ ଜ୍ଞାନର ସେଇ ତ ବିଦ୍ୟାର ଫଳ ଜାଣିବା ନିଶ୍ଚୟ, ଚୈତନ୍ୟ ଭାଗବତମରେ କୁହାଯାଇଛି ଯେ ହଁ ସେ ଯେଉଁ ଚୈତନ୍ୟ ଚୈତନ୍ୟରେ ଜଣେ ବହୁତ ଜ୍ଞାନୀ ବ୍ୟକ୍ତି ଥିଲେ କେଶବ କାଶ୍ମୀର, ତାଙ୍କ ନାଁ ଏତେ ଜ୍ଞାନ ଥିଲା ଯେ ସମସ୍ତ ବିଦ୍ୱାନ ବ୍ୟକ୍ତିମାନଙ୍କୁ ସେ ପରାସ୍ତ କରିକି ଆସୁଥିଲେ। ତେଣୁ ଯେତେବେଳେ ନବଦ୍ୱୀପକୁ ଆସି ପହଞ୍ଚି ନବଦ୍ୱୀପକୁ ଆସିବା ପାଇଁ ଚାହୁଁଛନ୍ତି, ସେହି ସମୟରେ ସେ ଖବର ଦେଇଛନ୍ତି ମୋ ସହିତ ଯୁକ୍ତି କର, ତର୍କ କର, ଯଦି ତୁମେ ତର୍କ ନ କରିବ ତାହେଲେ ତୁମେ ମାନିବ ଯେ ମୁଁ ପରାସ୍ତ କରିବି। ତେଣୁ ନବଦ୍ୱୀପର ଯେଉଁମାନେ ପଣ୍ଡିତମାନେ ଅଛି ବିଦ୍ୱାନ ବ୍ୟକ୍ତିମାନେ ତାଙ୍କର ଚିନ୍ତା ପଡ଼ିଯାଇଛି କ'ଣ କରାଯିବ, ସେ ତ ସବୁଠି ପରାସ୍ତ କରିକି ସମସ୍ତଙ୍କୁ ଆସୁଛନ୍ତି, ତେଣୁ ଆମେ ବି ପରାସ୍ତ ହେଇଯିବା। ତେଣୁ ତାଙ୍କ ଭିତରେ ଆଲୋଚନା କରି କହିଲେ ଠିକ୍ ଅଛି, ଆମର ଯେଉଁ ନିମାଇ ପଣ୍ଡିତ ଅଛନ୍ତି ସେ ତ ବହୁତ ଜ୍ଞାନୀ ବ୍ୟକ୍ତି, ଛୋଟ ପିଲାଦିନରୁ ଯେତେବେଳେ ସେ ପାଠ ଆରମ୍ଭ କରୁଛନ୍ତି ପଢ଼ିବା ପାଇଁ, ଯେମିତି ଭଗବାନ ସାନ୍ଦିପନି ମୁନିଙ୍କ ପାଖକୁ ଯାଇ 64 ଦିନରେ ସବୁ ଜ୍ଞାନ ପ୍ରାପ୍ତ ହୋଇଥିଲେ, ସେଇଭଳି ଭାବରେ ତାଙ୍କ ଭଗବାନ ଯେତେବେଳେ ଚୈତନ୍ୟ ମହାପ୍ରଭୁ ଯାଇଛନ୍ତି ତାଙ୍କର ଗୁରୁ ଗଙ୍ଗାଦାସ ପଣ୍ଡିତ, ଯିଏକି ସାନ୍ଦିପନିଙ୍କର ଅବତାର, ସାନ୍ଦିପନି ମୁନିଙ୍କର ଅବତାର, ତାଙ୍କ ପାଖକୁ ଯାଉଛନ୍ତି ଯେତେବେଳେ ଜ୍ଞାନ ପ୍ରାପ୍ତ ହେବା ପାଇଁ, ସେ ଥରେ ଯାହା ଶୁଣି ଦେଉଛନ୍ତି ସେଇଟା ମନେ ରଖୁଛନ୍ତି। ତେଣୁ ଛୋଟ ପିଲାଦିନରୁ ସେ ସମସ୍ତଙ୍କୁ ହରେଇ ହରେଇକି ଆସୁଛନ୍ତି, ଛୋଟ ଯେତେ ବିଦ୍ୱାନ ତାଙ୍କ ଯେତେ ସିନିୟର ଭକ୍ତମାନେ ଥିଲେ ବା ସିନିୟର ବରିଷ୍ଠ ଶିଷ୍ୟମାନେ ଥିଲେ ସମସ୍ତଙ୍କୁ ସେ ବିଦ୍ୟାରେ ହରେଇ ଦେଉଛନ୍ତି। ତେଣୁ ପଣ୍ଡିତମାନେ ଚିନ୍ତା କଲେ, କହିଲେ ଫାର୍ଷ୍ଟ ଟାଇମ୍ ତାଙ୍କୁ କହିବା ସେ ଯାଇ ନିମାୟ ପଣ୍ଡିତ ସହିତ ଆଲୋଚନା କରନ୍ତୁ, ଯଦି ସେଥିରେ ସେ ହାରିଯିବେ ତାପରେ ପୁଣି ଆମେ ଆଲୋଚନା କରିବା, ଆମେ ଦୁଇଥର ଚାନ୍ସ ମିଳିବ। ତେଣୁ କୌଣସି କାରଣରୁ ସେ କେଶବ କାଶ୍ମୀର ଯେତେବେଳେ ଯାଉଛନ୍ତି ଗଙ୍ଗାକୁ ଯାଉଛନ୍ତି ଦର୍ଶନ କରିବା ପାଇଁ, ସେହି ସମୟରେ ସନ୍ଧ୍ୟା ସମୟ ଭଗବାନ ଚୈତନ୍ୟ ମହାପ୍ରଭୁ ନିମାଇ ପଣ୍ଡିତ, ତାଙ୍କ ନାଁ ତ ସେତେବେଳେ ଆଉ ଗୌରାଙ୍ଗ ପ୍ରଭୁ ବୋଲି କୁହାଯାଉଥିଲା, ନିମାଇ ପଣ୍ଡିତ ତାଙ୍କ ନାଁ ଥିଲା। ତ ନିମାଇ ପଣ୍ଡିତ କ'ଣ କହୁଛନ୍ତି, ତାଙ୍କ ଶିଷ୍ୟମାନଙ୍କ ସହିତ ବସିକିରି ସେଠି ଆଲୋଚନା ପାଠ ବ୍ୟାକରଣ ପାଠ ପଢ଼ାଉଛନ୍ତି। ତେଣୁ ସେହି ସମୟରେ ଯେତେବେଳେ କେଶବ କାଶ୍ମୀର ଯାଇଛନ୍ତି, ସେ କେଶବ କାଶ୍ମୀର ସେ ଅନୁମାନ କଲେ ଇଏ ହେଉଥିବ ନିମାଇ ପଣ୍ଡିତ। ତେଣୁ ନିମାଇ ପଣ୍ଡିତ ପ୍ରଭୁ ଯେତେବେଳେ ଯାଇଛ, ନିମାଇ ପଣ୍ଡିତ ତାଙ୍କୁ କହିଲେ ଯେ ଆପଣ ତ ବହୁତ ବିଦ୍ୱାନ ବ୍ୟକ୍ତି, ତାଙ୍କୁ ଆସନ ଦେଲେ, ପ୍ରଣାମ କରିକି ତାଙ୍କୁ ଆସନ ଦେଲେ, ତାପରେ ତାଙ୍କୁ ପଚାରିଲେ ଯେ ଆପଣ ତ ବହୁତ ବିଦ୍ୱାନ ବ୍ୟକ୍ତି, ଆମେ ଟିକେ ଜାଣିବାକୁ ଚାହୁଁଛୁ ଏ ଗଙ୍ଗା ଦେବୀ ତ ଏଠି ପ୍ରଭାବିତ ହେଉଛନ୍ତି, ଆପଣ ଟିକେ ଗଙ୍ଗା ଦେବୀ ତ ମହାପୁରୁଷ କୁହନ୍ତୁ। ତେଣୁ ଏତେ ଜ୍ଞାନ ଥିଲା କେଶବାସୀଙ୍କର, କାରଣ ସରସ୍ୱତୀ ଦେବୀଙ୍କ କୃପା ସେ ପ୍ରାପ୍ତ ହୋଇଛନ୍ତି। ଏତେ ଜ୍ଞାନ ଥିଲା ସେ ଘଣ୍ଟାଏ ଭିତରେ 100ଟା ଶ୍ଳୋକ ଝଞ୍ଜାବାଦ ବୋଲି କୁହାଯାଏ, ଝଞ୍ଜାବାଦ ଖୁବ୍ ବହୁତ ସ୍ପିଡିଲି କହିଦେଇଗଲେ। ମୁଁ ଶୁଣୁଥିଲି ଆମର ଟିଭି ଚ୍ୟାନେଲରେ ଜଣେ କହୁଥିଲେ, କେଉଁ ଚ୍ୟାନେଲ ଗୋଟେ ରହିଛି ଚ୍ୟାନେଲରେ, ସେ ଜଣେ କହୁଛନ୍ତି ଭାଗବତମ ଯେଉଁ ଶ୍ଳୋକ କହୁଥାନ୍ତି ପଢ଼ିକି ନୁହଁ, ମନକୁ ମନ କହୁଥାନ୍ତି, ଆମେ ମଧ୍ୟ ପଢ଼ିଲେ ମଧ୍ୟ ସେଠି ପଢ଼ିପାରିବୁନି, ଏତେ ସ୍ପିଡ଼ରେ କହୁଥାନ୍ତି। ସେଭଳିଆ ବହୁତ ସ୍ପିଡ଼ରେ ସେ କହିଲେ, କେଶ କାଶ 100ଟି ଶ୍ଳୋକ କହିଲେ। ତେଣୁ କହିସାରିଲା ପରେ ସେ ଭାବୁଛନ୍ତି କ'ଣ, ଇଏ ସାଧାରଣ ବାଳକ ଜଣେ 10-15 ବର୍ଷର ବାଳକ, ଆଉ ଇଏ କ'ଣ ମୋ କଥା ଜାଣିପାରିବେ, ଆଦରେ ସବୁ ବହୁତ ଅଳଙ୍କାର ସବୁ ରହିଛି, ବହୁତ ପ୍ରକାର କାବ୍ୟିକ ଜିନିଷ ସବୁ ରହିଛି, ଅଳଙ୍କାର ଇତ୍ୟାଦି ସବୁ ରହିଛି, ଇଏ ତ ଜାଣ ସାଧାରଣ ବ୍ୟାକରଣ ପଣ୍ଡିତ, ଇଏ କ'ଣ କହିବେ, ଏଇଟା କ'ଣ ବୁଝିପାରିବେ। ତେଣୁ ମହାପ୍ରଭୁ କହିଲେ, କହିଲେ ଆପଣ ଯେଉଁ ସୁନ୍ଦର ଭାବରେ ବର୍ଣ୍ଣନା କଲେ ଗଙ୍ଗାଦେବୀଙ୍କର ମହାତ୍ମା, ଏଇ କେଉଁ ଶୋକ ମାନେ ଶାସ୍ତ୍ର ଉଦ୍ଧାର କରି କରିନାହାନ୍ତି, ନିଜେ ସବୁ ରଚନା କରିକି ଏତେ ସ୍ପିଡ଼ରେ କହିଛନ୍ତି, ମାନେ ବହିରୁ ପଢ଼ିଲେ ତ ଅଲଗା କଥା ରହିବ, କିନ୍ତୁ ନିଜେ ମନକୁ ରଚନା କରିକି ଏସବୁ ଏତେ ସ୍ପିଡ଼ରେ କହିପାରୁଛନ୍ତି। ତେଣୁ ମହାପ୍ରଭୁ କହିଲେ, ଗୋଟିଏ ଶ୍ଳୋକ ଉଦ୍ଧାର କଲେ, ମହତ୍ତମ ଗଙ୍ଗାୟାମ, ଏ ଶ୍ଳୋକଟିର ଆରମ୍ଭ ହେଉଛି ମହାତ୍ମା ଗଙ୍ଗା କହିଲେ ଏହି ଶ୍ଳୋକଟିକୁ ଟିକେ ଆମେ ଟିକେ ଯଦି ବୁଝେଇ ଦେବେ ବ୍ୟାଖ୍ୟା କରିଦେବେ ତାହେଲେ ଆମେ ଟିକେ ବୁଝୁ ବା ଆମକୁ ଖୁସି ଲାଗିବ। ତେଣୁ ପ୍ରଥମେ ଯେତେବେଳେ କେଶବ ଦାସ ଶୁଣିଲେ ଯେ ସିଏ ଗୋଟିଏ ଶ୍ଳୋକ ତା ଭିତରୁ ଉଦ୍ଧାର କରିଦେଇଛନ୍ତି ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ। ସେ କହିଲେ ମୁଁ ତ ଏଇ ଯେଉଁ ଶ୍ଳୋକ ପାଇଲି ଏ ତ କୌଣସି ଶାସ୍ତ୍ରରେ ବର୍ଣ୍ଣନା କରାଯାଏନି, ମୁଁ ତ ମନକୁ ରଚନା କରି କହିଲି ଏବଂ ବହୁତ ସ୍ପିଡ଼ିଲି କହିଲି, ବହୁତ ଶୀଘ୍ର କହିଲି, ତମେ କେମିତି ଏ ଶ୍ଳୋକଟି ମନେ ରଖିପାରିଲ? ତେଣୁ ମହାପ୍ରଭୁ କହିଲେ ଯାହାର ଶକ୍ତିରେ ତମେ ଏଇସବୁ ଜିନିଷ କହିପାରିଲେ, ଆପଣ ଏଇସବୁ ଜିନିଷ କହିପାରିଲେ, ଏତେ ଶ୍ଳୋକ କହିପାରିଲେ, ତେଣୁ ତାଙ୍କର କୃପାରେ ମଧ୍ୟ ଆମେ ମନେ ରଖିପାରିଲୁ ସବୁ। ତେଣୁ ତାପରେ କେଶବ ଦାସ କହୁଛନ୍ତି ଯେ ତମେ ଏଇ ଯେଉଁ ଶ୍ଳୋକଟି କହିଲ ତମେ ତ ବ୍ୟାକରଣ ପଣ୍ଡିତ, ତମେ ଆଗକୁ ଜାଣିପାରିବୁନି ଆର ଅର୍ଥ, କାରଣ ଏଥିରେ ସବୁ ଅଳଙ୍କାର ସବୁ ରହିଛି। ତେଣୁ ନିମାଇଁ ପଣ୍ଡିତ କହୁଛନ୍ତି ଯଦିଓ ମୁଁ ଜାଣିନି ଏ ଅଳଙ୍କାର ଯଦି ଜାଣିନି କିନ୍ତୁ ମୁଁ ଶୁଣିଛି, ତେଣୁ ଆପଣ କୃପା କରି ଆମକୁ ଟିକେ କୁହନ୍ତୁ ଯେ କ'ଣ ଗୁଣ ଆଉ ଦୋଷ କ'ଣ ଅଛି। ସେ କହିଲେ ତ ଦୋଷ କିଛି ନାହିଁ, ଯେ ସବୁ ଗୁଣ ଅଛି, ଦୋଷ କେଉଁଠି ଆସିବ? ତେଣୁ ତଥାପି ମହାପ୍ରଭୁ କହିଲେ ନା ଆପଣ ଟିକେ ବିଚାର କରନ୍ତୁ, ବିଚାର କରି କୁହନ୍ତୁ କ'ଣ ଗୁଣ ଆଉ କ'ଣ ଦୋଷ ଅଛି। ନା ଏଥିରେ କିଛି ଦୋଷ ନାହିଁ, ଏଠି ସବୁ ଗୁଣ ଅଛି କହିକି ତାକୁ ସବୁ ଗୁଣ ଦେଖେ। ତେଣୁ ମହାପ୍ରଭୁ କହିଲେ କହିଲେ ଆପଣ ଯଦି କିଛି ନ ଭାବିଲେ ତାହେଲେ ମୁଁ ଆର କିଛି ଦୋଷ ଏବଂ କିଛି ଗୁଣ କହିବି। ଆର ଦୋଷ ଅଛି ନା? ହଁ ଦୋଷ ଅଛି, ଅନେକ ଦୋଷ ଅଛି, କିନ୍ତୁ ମୁଖ୍ୟ ଦୋଷ ହେଉଛି ଏତିକି, ପାଞ୍ଚଟି ଦୋଷ ବାହାର କଲେ, ପାଞ୍ଚଟି ଦୋଷ ତାଦେହରେ ଗୋଟେ ଦୋଷ କହିଲେ ବିଭିନ୍ନ ପ୍ରକାର ଦୋଷ ରହିଛି। ଗୋଟିଏ ଦୋଷ ମୁଁ କହୁଛି ଯେ ଗୋଟିଏ କହିଲେ ତା ଦେହରେ ଶିବାନୀ ଭର୍ତ୍ତୁ, ଭବାନୀ ଭର୍ତ୍ତୁ, ଭବାନୀ ହେଉଛନ୍ତି ଶିବଜୀ, ଶିବଜୀ ଭବାନୀର ଅର୍ଥ ହେଉଛି କ'ଣ ମାନେ ଭବ, ଯିଏକି ଭବାନୀଙ୍କର ଭବାନୀଙ୍କର ସ୍ୱାମୀ ହେଉଛନ୍ତି ଭବ। ତେଣୁ ଭବାନୀ ଭର୍ତ୍ତୁ କହିବାର ଉଦ୍ଦେଶ୍ୟ ହେଉଛି ଅର୍ଥ ହେଇଯାଉଛି ଅଲଗା ପ୍ରକାର ହେଇଯାଉଛି। ଭବାନୀ ଭର୍ତ୍ତୁ କହିଲେ ଭବାନୀଙ୍କର, ଭବାନୀ ମାନେ ଭବଙ୍କର ପତ୍ନୀଙ୍କୁ ଭବାନୀ ବୋଲି କୁହାଯିବ। ତେଣୁ ଭବାନୀ ଭର୍ତ୍ତୁ କହିବାର ଉଦ୍ଦେଶ୍ୟ ଅର୍ଥ ହେଇଯାଉଛି କ'ଣ ନା ଭବାନୀଙ୍କର ଆଉ ଜଣେ ସ୍ୱାମୀ ଅଛନ୍ତି ବା ଭର୍ତ୍ତୁ ଅଛନ୍ତି, ଏ ଅଭିମୃଷ୍ଟ ଦୋଷ ବିଭିନ୍ନ ପ୍ରକାର ଦୋଷ ସବୁ କହିଲେ। ଏଇଟା ଦୋଷ ଶୁଣିକିରି ସେ ସ୍ତବ୍ଧ ହେଇଗଲେ, ମାନେ ମୁଁ ଏତେ ବଡ଼ ଜ୍ଞାନୀ, ଏତେ ବିଦ୍ୱାନ ବ୍ୟକ୍ତିମାନଙ୍କୁ ସେ ପରାସ୍ତ କରିକି ଆସିଲି, ଏ ସାମାନ୍ୟ ପଣ୍ଡିତ ଦ୍ୱାରା ମୁଁ ଇଏ ଗୋଟେ ସାମାନ୍ୟ ବ୍ୟାକରଣ ବାଳକ, ଜଣେ 10-15 ବର୍ଷ ବାଳକ, ତା ପାଖରେ ମୁଁ ପରାସ୍ତ ହେଇଗଲି? ତେଣୁ ସେ କହିଲେ ନିଶ୍ଚିତ ଭାବରେ ସରସ୍ୱତୀ ଦେବୀ ମୋତେ ମାନେ ମୋ ଉପରେ କ୍ରୋଧ ହେଇଛନ୍ତି ବା ମୋ ଉପରେ ରୋଷ କରିଛନ୍ତି କହିକିରି ସେ ତାପରେ ସେ ତାଙ୍କର ଯେଉଁ ନିମାଇଁ ପଣ୍ଡିତଙ୍କ ଯେଉଁ ଶିଷ୍ୟମାନେ ଥିଲେ ସେମାନେ ସବୁ ହସିବାକୁ ଲାଗିଲେ। ତ ନିମାଇଁ ପଣ୍ଡିତ କହିଲେ ନା ନା ତମେ ହସ ନା, ସେ ଆମେ ତାଙ୍କୁ କହିଲେ ଯେ ତମେ ଆପଣ ଯାଆନ୍ତୁ କାଲି ଆମେ ଆଲୋଚନା କରିବା। ଏଦିନ ରାତିରେ ଯାଇକିରି କେଶବ କାଶ୍ମୀର ଯେତେବେଳେ ସରସ୍ୱତୀଙ୍କର ଆରାଧନା କରିଛନ୍ତି, ସେ ସବୁ ସରସ୍ୱତୀଙ୍କର କହିଛନ୍ତି ଯେ ତମେ ଯାହାଠାରୁ ପରାସ୍ତ ହେଲ ସିଏ ହେଉଛନ୍ତି ମୋର ସ୍ୱାମୀ। ତେଣୁ ତା ପରଦିନ ଯାଇକିରି ସେ ମହାପ୍ରଭୁ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି। ତେଣୁ ସେଇଠି ମହାପ୍ରଭୁ କହିଛନ୍ତି ସେଇତ ବିଦ୍ୟାର ଫଳ ଜାଣିବା ନିଶ୍ଚୟ, ବିଦ୍ୟାର ଫଳ ନୁହଁ ଯେ ଅନ୍ୟକୁ କେମିତି ଅନ୍ୟକୁ ହଇରାଣ କରିବା, ଅନ୍ୟକୁ ଚିଟିଂ କରିବା, ଆମର ଚିଟିଂ ମେଣ୍ଟାଲିଟି ରହିଛି ସମସ୍ତଙ୍କର, ଅନ୍ୟକୁ ଠକିବା ମନବୃତ୍ତି ରହିଛି। ଆମେ ଯଦି ଅତି ଜ୍ଞାନୀ ହେଇଗଲେ ଅନ୍ୟମାନଙ୍କୁ ଠକିଦେଲେ ସେଇଟା ଆଉ କ'ଣ ହେଲା, ସେ ଜ୍ଞାନର ଫଳ କ'ଣ ହେଲା, ବା ଅନ୍ୟକୁ ପରାଜିତ କରିବା ଏଇଟା ବିଦ୍ୟାର ଫଳ ନୁହଁ। ବିଦ୍ୟାର ଫଳ ହେଉଛି କୃଷ୍ଣ ପାଦ ପଦ୍ମ ଯଦି ପ୍ରେମ ଭକ୍ତି ହେବ, ଯଦି ସେଇ ବିଦ୍ୟା ଦ୍ୱାରା ଯଦି ଆମେ ଭଗବାନଙ୍କୁ ଜାଣିପାରିଲେ ତାହେଲେ ସେ ବିଦ୍ୟା ହେଉଛି ପ୍ରକୃତ ବିଦ୍ୟା, ସବିଦ୍ୟା ଯାହା ବିମୁକ୍ତ। ଯେଉଁ ବିଦ୍ୟା ଦ୍ୱାରା ଆମେ ଭଗବାନଙ୍କୁ ଜାଣିଲେ ଆମେ ଏଇ ଭୌତିକ ବନ୍ଧନରୁ ମୁକ୍ତି ପାଇପାରିବା, ସେ ହେଉଛି ପ୍ରକୃତ ବିଦ୍ୟା। ମୁଁ ସମୟ ହେଇଯିବ ଯାଉ, ତେଣୁ ଏଇ ଜ୍ଞାନ ସମସ୍ତେ ଚାହୁଁଛନ୍ତି ଏଇ ଜ୍ଞାନ ପ୍ରାପ୍ତ ହେବା ପାଇଁ, କିନ୍ତୁ ଏ ଯେଉଁ ଜ୍ଞାନ ରହିଛି ସବୁଠାରୁ ଶ୍ରେଷ୍ଠ ଜ୍ଞାନ ହେଉଛି କେଉଁଟା? ଭଗବତ ଗୀତାରେ ମଧ୍ୟ ଭଗବାନ ଅନେକ ପ୍ରକାର ଜ୍ଞାନ ଦେଇଛନ୍ତି, ଏବଂ ଯେଉଁ ଭଗବାନଙ୍କର ଯେଉଁ ତିନି ପ୍ରକାର ଜ୍ଞାନ ଭଗବତ ଗୀତାରେ ଦେଇଛନ୍ତି, ଗୋଟେ ହେଉଛି ଗୁହ୍ୟ, ଗୋଟେ ହେଉଛି ଗୁହ୍ୟତର, ଆଉ ଗୋଟେ ହେଉଛି ଗୁହ୍ୟତମ ଜ୍ଞାନ। ତେଣୁ ସର୍ବନିମ୍ନ ଜ୍ଞାନ ଯେଉଁ ହେଉଛି ଗୁହ୍ୟ ଜ୍ଞାନ, ଏ ଜ୍ଞାନ ମଧ୍ୟ ଆମର ଏ ଭୌତିକ ଜଗତର ଉର୍ଦ୍ଧ୍ୱ ବିଷୟ, ଯେଉଁ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଯେଉଁଟା ଭଗବାନ ପ୍ରଥମେ ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟ ଦେଇଛନ୍ତି, ଆତ୍ମା ସମ୍ବନ୍ଧୀୟ ଜ୍ଞାନ, ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି, ନୈନଙ୍ଗ ଅତି ପାବକ, ନ ଚୈନଂ କ୍ଲଦନ୍ତି ଆପ, ନ ଶୋଷୟନ୍ତି ମାରୁତ। ଏ ଏମିତି ଗୋଟେ ବସ୍ତୁ ଅଛି ଯିଏକି ଭୌତିକ ବସ୍ତୁ ଦ୍ୱାରା ସେ ପ୍ରଭାବିତ ହେବନି, ଏ ଜ୍ଞାନ ଭୌତିକ ଜ୍ଞାନ ନାହିଁ, ଭୌତିକ ବୈଜ୍ଞାନିକମାନେ କହିପାରିବେନି ଏମିତି କିଛି ବସ୍ତୁ ଅଛି ବୋଲି। ତେଣୁ ଏଇଥିରୁ ବୁଝିବାକୁ ପଡ଼ିବ ଯେ ପରମାର୍ଥିକ ଯେଉଁ ଜ୍ଞାନ ରହିଛି ସବୁଠାରୁ ନିମ୍ନତମ ଜ୍ଞାନ ଆମର ଭୌତିକ ଜଗତର ସବୁଠାରୁ ଉଚ୍ଚତମ ଜ୍ଞାନଠାରୁ ମଧ୍ୟ ଉର୍ଦ୍ଧ୍ୱରେ। ତେଣୁ ସମସ୍ତେ ଚାହୁଁଛନ୍ତି ଏଇ ଜ୍ଞାନ ପ୍ରାପ୍ତ ହେବା ପାଇଁ, ଯେଉଁଥିପାଇଁ ହୟଗ୍ରୀବ ଦୈତ୍ୟ ମଧ୍ୟ ବ୍ରହ୍ମାଙ୍କଠାରୁ ମୁଖରୁ ଯେତେବେଳେ ବେଦ ବାହାରୁଛନ୍ତି ସେ ସମୟରେ ସେ ତାକୁ ବେଦଟାକୁ ଯୋଗ ବଳରେ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଯୋଗ ବଳରେ ସେଟାକୁ ସେ ହରଣ କରିନେଇଛନ୍ତି। ତେଣୁ ଭଗବାନ ମତ୍ସ୍ୟ ରୂପରେ ଯାଇକିରି ତାକୁ ଉଦ୍ଧାର କରିଛନ୍ତି। ତୁତବାନସୀ ବେଦମ ଜୟ ଜୟ ଯେଉଁ ବର୍ଣ୍ଣନା କରିଛନ୍ତି କହୁଥିଲେ ତୁତବାନସୀ ବେଦମ ବେଦକୁ ସିଏ ରକ୍ଷା କରିଛନ୍ତି। କିନ୍ତୁ ଏବେ ଯେଉଁ ମୀନବତାର କଥା କହିବେ ସେ ମୀନବତାର କ'ଣ ନା ତତ୍ର ରାଜର୍ଷି କଶ୍ୟପମାନ ପୁରାକାଳରେ ମାନେ ପୁରାକାଳ ମାନେ ଆ ପୂର୍ବ ମନ୍ୱନ୍ତର ବର୍ତ୍ତମାନ ହେଉଛନ୍ତି ସ୍ୱାମୀ ଯେଇ ଯେଉଁ ସତ୍ୟବ୍ରତଙ୍କୁ ଯେ ଭଗବାନ କୃପା କରିଥିଲେ ସେଇ ହେଉଛନ୍ତି ବର୍ତ୍ତମାନ ମନୁ। ତାଙ୍କ ନାମ ହେଉଛି ଶ୍ରାଦ୍ଧଦେବ ବା ବୈବସ୍ୱତ ମନୁ ବା ସପ୍ତମ ମନୁ। ଏ ସପ୍ତମ ମନୁଙ୍କର 28ତମ ଦ୍ୱାପର ସାରିକିରି ବର୍ତ୍ତମାନ କଳି ଚାଲିଛି। କିନ୍ତୁ ଏଇଟା କୁହାଯାଇଛି 5000 ବର୍ଷ ତଳେ କୁହାଯାଇଛି। ସୁଖଦେବ ଗୋସ୍ୱାମୀ ସବୁ କହିଛନ୍ତି 5000 ବର୍ଷ ତଳର କଥା କୁହାଯାଉଛି। ତେଣୁ ଆ ଯେଉଁ ଯେଉଁ ବର୍ତ୍ତମାନ କିଏ ବୈବସ୍ୱତ ମନୁଙ୍କର ପୂର୍ବ ମନୁ ଯିଏ ଥିଲେ ଚାକ୍ଷୁଷ ମନୁ ଯେଉଁ ମନୁଙ୍କ ସମୟରେ ସମୁଦ୍ର ମନ୍ଥନ ଲୀଳା ହେଇଥିଲା ଚାକ୍ଷୁଷ ମନୁଙ୍କ ସମୟରେ, ତେଣୁ ସେଇ ମନୁଙ୍କ ସମୟରେ ସେଇ ସମୟ ତତ୍ର ମାନେ ସେଇ ସମୟରେ ରାଜର୍ଷି କଶ୍ୟପ ମାନ ଜଣେ ରାଜା ଥିଲେ ଯେଉଁ ବହୁ ଋଷି ଭଳି ରାଜର୍ଷି ସବୁ ସମସ୍ତ ପ୍ରକାର ଯେଉଁ ନିୟମ ଅନୁସାରେ ବେଦ ଅନୁସାରେ ସେମାନେ ରାଜଶାସନ କରୁଥିଲେ। ରାଜ ତାଙ୍କୁ ରାଜର୍ଷି କୁହାଯିବ ଯେ ଯେଉଁ ଶାସନ କରିବେ ଯେଉଁ ବେଦରେ ଯେଉଁ କିଭଳି ଭାବରେ ଶାସନ କରାଯିବ ମନୁ ସଂହିତା ଇତ୍ୟାଦି ସେମାନେ ସବୁ ରଚନା କରିଛନ୍ତି। ସେଇ ବର୍ତ୍ତମାନ ମନୁ ସଂହିତା ଗୋଟେ ରଚନା କରାଯାଇଛି ଯେଉଁ ମନୁ ସଂହିତା ଉପରେ ବହୁତ ବର୍ତ୍ତମାନ ଆନ୍ଦୋଳନ ଚାଲିଛି, ବହୁତ ଗଣ୍ଡଗୋଳ ଚାଲିଛି ଯେ ମନୁ ଯେଉଁଟା ଲେଖିଥିଲେ ସେଇଟା ଠିକ୍ ନୁହଁ। ସେ ବହୁତ ବର୍ଷ ତଳେ ଲେଖିଥିଲେ ତେଣୁ ଆ ଭିତରେ ଅନେକ ପ୍ରକାର ଆମ ଜ୍ଞାନ ହେଇଗଲାଣି ତେଣୁ ସେଇଟାକୁ ସଂଶୋଧନ କରିବା। ସେଥିରେ ସେ ଲେଖିଥିଲେ ନ ସ୍ତ୍ରୀମାନ ସ୍ୱତନ୍ତ୍ର ମରହତି, ଯେଉଁଥିପାଇଁ ବହୁତ ବିବାଦ ବର୍ତ୍ତମାନ ହେଇଛି। ସେଥିରେ ସେ କହୁଥିଲେ ଯେ ସ୍ତ୍ରୀମାନଙ୍କ ସ୍ୱତନ୍ତ୍ରତା ନାହିଁ, ଯେଉଁଟାକି ବର୍ତ୍ତମାନ ବିବାଦ ଘେରି ରହିଛି, ସାଧାରଣ ଲୋକମାନେ ବୁଝିପାରିବେନି ଏଇଟା। କିନ୍ତୁ ମନୁ ଯେ ଭଗବାନଙ୍କର କୃପା ପ୍ରାପ୍ତ ହେଇଛନ୍ତି ଯେଉଁ ବର୍ତ୍ତମାନ ବୈବସ୍ୱତ ମନୁ କଥା କ'ଣ କହିବ, ସେ ତ ଜ୍ଞାନ ପ୍ରାପ୍ତ ହେଇଛନ୍ତି ସୂର୍ଯ୍ୟ ତାଙ୍କ ପିତାଙ୍କ ଠାରୁ। ଯେଉଁ ଭଗବାନ ଭଗବତୀତାର ଇମାନ ବିବସ୍ୱତ ଯୋଗଙ୍କ ବର୍ତ୍ତମାନ ଅହମ ବ୍ୟୟମ, ବିବସ୍ୱାନଙ୍କୁ ପ୍ରଥମେ ଭଗବାନ ଜ୍ଞାନ ଦେଇଥିଲେ ଏବଂ ବିବସ୍ୱାନ ମନମେ ପ୍ରାହ, ବିବସ୍ୱାନ ଏଇ ମନୁଙ୍କୁ କହିଛନ୍ତି, ତାଙ୍କ ପୁତ୍ରଙ୍କୁ କହିଛନ୍ତି। ତେଣୁ ତା ପୂର୍ବରୁ ମଧ୍ୟ ସେ ରାଜର୍ଷି ଥିଲେ, ତା ପୂର୍ବରୁ ମଧ୍ୟ ସେ ଜ୍ଞାନ ସବୁ ପ୍ରାପ୍ତ ହେଇଥିଲେ, ଯେଉଁଥିପାଇଁ କି ଠିକ୍ ଭାବରେ ପ୍ରଜା ଶାସନ କରୁଥିଲେ, ସେଥିପାଇଁ ତାଙ୍କୁ ରାଜର୍ଷି ବି କୁହାଯାଉଛି। ତେଣୁ ସିଏ ପଶ୍ଚିମବଙ୍ଗ ସତ୍ୟବ୍ରତ ମହାନ, ତାଙ୍କ ନାମ ହେଉଛି ସତ୍ୟବ୍ରତ ମହାନ। କାହାକୁ କୁହାଯିବ ଯେଉଁମାନେ ସାଧାରଣ ବ୍ୟକ୍ତିକୁ ମହାନ ବୋଲି କୁହାଯିବ, ମହାତ୍ମାନସ୍ତମାନଙ୍କ ଦୈବିକ ପ୍ରକୃତି ମାସିଲା ଏଇ ଭୌତିକ ଜଗତ ତ୍ରିଗୁଣ ଭିତରେ ଯେଉଁମାନେ ଅଛନ୍ତି ସେମାନେ ମହାନ ବ୍ୟକ୍ତି ନୁହନ୍ତି। ମହାନ ବ୍ୟକ୍ତିମାନେ ହେଉଛନ୍ତି ତ୍ରିଗୁଣରୁ ଯେଉଁମାନେ ଉର୍ଦ୍ଧକୁ ଯାଇଛନ୍ତି ସେମାନଙ୍କୁ ମହାତ୍ମା ବୋଲି କୁହାଯିବ। ତେଣୁ ସିଏ ସେଇଭଳି ଭାବରେ ଜଣେ ମହାନ ବ୍ୟକ୍ତି ଥିଲେ, ମହାତ୍ମା ଥିଲେ। ଏବଂ ନାରାୟଣ ପରୋତ ଅତପତ, ସେ ନାରାୟଣ ପର ଭଗବାନଙ୍କ ଭକ୍ତ ଥିଲେ, ତେଣୁ ସେ ତପସ୍ୟା କରୁଥିଲେ କିଭଳି ନା ତପସ ସଲୀଳାସନ, ଶରୀର ପାନ କରିକି ଜଳ ପାନ କରିକିରି ସେ ତପସ୍ୟା କରୁଥିଲେ। ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଆମ ପ୍ରଭୁପାଦ ମହାରାଜ ହେଉଛି ଜଳପାନ କରୁଛନ୍ତି, ସିଦ୍ଧସ୍ୱାମୀ ମଧ୍ୟ ସେ କହୁଛନ୍ତି ଜଳପାନ କରି ତପସ୍ୟା କରୁଥିଲେ, ଏବଂ ସିଦ୍ଧସ୍ୱାମୀ କହୁଛନ୍ତି ଜଳ ଉପରେ ଆସୀନ, ଜଳ ଉପରେ ବସିକିରି ସେ ତପସ୍ୟା କରୁଥିଲେ। ଆସୀନ ଶବ୍ଦ ଅସନ ରହିଛି, ଜଳପାନ କରୁଥିଲେ। ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଜଳ ଉପରେ ବସିକି ମଧ୍ୟ ସେ ତପସ୍ୟା କରୁଥିଲେ, ଏତେ ତାଙ୍କର ତପ ଇଏ ଥିଲା, ବଳ ଥିଲା, ମାନେ ଯୋଗ ଶକ୍ତି ଥିଲା। ଏବଂ ସେ ଯେଉଁ ଆପର ବର୍ଣ୍ଣନା କରାଯାଏ କୃତମାଳ ନଦୀ ଯେଉଁ ରହିଛି ସେହି ନଦୀରେ ଯେତେବେଳେ ସ୍ନାନ କରୁ ତାପରେ ସବୁ ଆସି ବର୍ଣ୍ଣନା କରାଯାଏ। ସେ ପ୍ରଭୁପାଦ କହୁଛନ୍ତି ଯେ ଶରୀରାସନ ଏବଂ ସେ ଏହି ସମୟରେ ଭଗବାନ ମତ୍ସ୍ୟ ଯେତେବେଳେ ସେ ସ୍ନାନ କରିବେ ସେ ସ୍ନାନ ସମୟରେ ସେ ସମୟରେ ଭଗବାନ ଆସେ ମୀନ ଅବତାରରେ ଆସେ ସବୁ ପରେ ପ୍ରାର୍ଥନା କରେ। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଦାୟ ଗୋପାଳ ଜୟ ଶ୍ରୀ ଗୋପାଳ।